नमो भगवते वासुदेवाय। श्रीमद भगवत गीता तृतीय अध्याय 33 श्लोक तो कले मैंने पाठ कर थले। सदुष्ट चेष्टते स्वस्य प्रकृते ज्ञानवान अपि प्रकृति जन्ति भूतानि निग्रहम किम करिष्यति। व्यक्ति जानले सुद्धा शास्त्रर दंड रहिछि, शास्त्र सूचना देछन्ति यदि आम ठीक से कर्म न करिबा हमको दंड मिले। भगवत भजन न करिबा, निष्काम कर्म न करिबा, ईश्वर पाई सेवा न करिया दंड मिले। तो जानिकि भी सुद्धा व्यक्ति करि पारिबनि, काहेकि ना तार स्वभाव अनादि जन्मर तार संस्कार रहिछि, तार स्वभावटा बलवान। ए स्वभाव को परिवर्तन करिया पई ए निष्काम कर्म जो है गोटे औषधी भाया तार आसक्तता रही संसार प्रति जिते बुझेले कौन हम तात्पर्य से लिखिं। व्यक्ति कृष्ण चेतन दिव्य स्तर उपस्थित ना से कदापि भूत प्रकृतिर त्रिगुण रु मुक्त हो पारना। भक्ति की से न आसला मात्र से केवे मुक्त हो पार, तार स्वभाव जोटा थी सीटा रही। धर्म को केवे से लोक कौन था धार्मिक लोक, अरे धार्मिक लोक जे धर्मटा गोटे अलग वस्तु। धर्म सब निर्मल, वैष्णव धर्म गोटे पद्म पुष्प सदृश सब निर्मल। जो व्यक्ति आसुची तार गुण हिसाब से सी धर्मटा को ग्रहण करतिक व्यक्ति से सत्विक भाव आचरण कर, राजसिक व्यक्ति राजसिक आचरण करमसिक व्यक्ति तामसिक आचरण कर। যে ধর্ম করতে জন সাংে সাং ধর্ম গ্রহণ করেদে সাংে সাং সে জন গোটে পবিত্র ব্যক্তি হয়ে বা গোটে অত্যন্ত মহান ব্যক্তি হয়ে। এটা ভুল, কে আমিষ ছাড়ে দেলে নিশা ছাড়ে দেলে সে পাপ। সেটা আমিষ নিশা ছাড়ে দেলে যে সাংে সাং জন গোটে বহু বড় মানুষ হয়ে গেল, তার কামক্রোধ চালি গেল। সাধারণ লোকের ধারণা এয়া, জন আমিষ খাওনি আও নিশা খাওনি, সে ঠাকুর ডাকুছি মানে তার সব চালি গেল সাংে সাং। না এটা সাধারণ ধারণা নহে কি ভক্ত মানকৰ বি ধারণা রয়া উচিত নহে। তুমি যেতে দিন ভজন কর যা বি কর, প্রকৃতিটা রয়েছে তোমার স্বভাবটা যেটা রয়েছে অনাদিকালের সংস্কার সেটা বলবান, সেটা প্রারব্ধ রূপে আসি পৌঁছিব তোমার স্বভাবে। সেটাকে তুমি কাটিয়া তাহলে নিষ্কাম কর্ম যোগ ভগবানকর প্রীতি উদ্দেশ্যে তোমাকে কর্ম করা পড়বে জীবনরে। যেতে ভগবান সে সেবাটি গ্রহণ করবে তোমার চিত্ত শুদ্ধি হব, তা সহ শ্রবণ চাল থাকবে, গুরবানুগত্য থাকবে। এত শীঘ্র কেই তার এই আসক্তিটা কাটি পারবে না, অনাসক্তি স্তরক আসিপারে, সে তুমি মনা কলে। বলদ বিদ্যা চক্রপাত বিশ্বনাথ চক্র ঠাকুর রূপ সেটা লিখিছেন এইটি। তেমন এই ভৌতিক জগতের ব্যক্তি খুব উচ্চত হইলে সুদ্ধা সে যে কেবল পুস্তকগত জ্ঞান বলরে কিংবা আত্মাকে শরীর অলগা করে মায়া কবলর মুক্ত হওয়া এটা অসম্ভব। এইপরি অনেক তথাকত আধ্যাত্মবাদী বা যোগ্য অনেক যে বাহার খুব উচ্চ আধ্যাত্মিকবাদী বলে জনা পড়তে, কিন্তু ভিতরে সে সম্পূর্ণ রূপে ভূত প্রকৃতির কোণসিক গুণের অধীন রয়ে থাকে। সেটা সহজ জিনিস নুহে, যোগ কর জ্ঞান কর, তুমি এভাবে ভক্তি পথকু বি আস, স্বভাবটা রয়েছে না, স্বভাবটা তো অতিক্রম কলে তোমার তুমি ভক্তি ভিতরে প্রবেশ করব। আর স্বভাবটা তোমার যেমনিকা সেমতি যেতে ভজন কর যা কর কোনটা করে করা যাবে, সেই প্রসিজরটা দিয়া গেল। নিষ্কাম কর্ম যোগ আসে ভগবান সেবা করব, আস্ত্র হিসাবে গুরু গুরুঙ্কর মত হিসাবে তুমি অনাসক্ত স্থিতিকে আসব। আসক্তি রহলে ভজন হবনি। পরবর্তী শ্লোক সেটা কহবে আসক্তির প্রবল কারণ, এটা আসক্তির হবনি কি দ্বেষের হবনি, এই দুইটা বা এই দুইটা হচ্ছে ভজনের বাধা। এই দুইটা যদি অন্তর্ভিত রহিলা তা বিলকুল কিছু ভজন হব। দুইটা আঙ্গ কহবে তা পরবর্তী শ্লোকরে চক্রপাদ বহু সুন্দর কথা লিখছেন টিকারে। ননু রাজ্ঞ তব পরমেশ্বর মতম অনুতিষ্ঠন্ত রাজকৃতাদি তৎকৃতা নিগ্রহ কিং না বিভ্যতি। দেখ আপনার হচ্ছেন পরমেশ্বর, রাজা যদি রাজাঙ্কর নিয়ম সব লোক ভয় করতে সেবে আপনার নিয়ম তো লোক মানে সব ভয় করার কথা, লোক ডরিয়া দরকার, কুহত না দৈব দণ্ড, লোক জানি এটা হব, লোক কিন্তু দেখুছেন এত লোকের କ୍ଷତି ହଉଛି, ଲୋକମାନେ ଏମିତି ସବୁ କରିକି ଖରାପ କର୍ମ କରିକି ହଇରାଣ ହଉଛନ୍ତି, ଏପଟେ ଗୋଟେ ଲୋକର କାଇଁ ଚେତନା ଆସୁନି? ଲୋକ ଦେଖୁନାହାନ୍ତି, ବୁଝୁନି, ଲୋକ ଦେଖୁଛନ୍ତି ଶୁଣୁଛନ୍ତି ସେ ଅଧର୍ମ କରିଥିଲା ତାର ଏମିତି ହେଇଗଲା, ଲୋକମାନେ କୁହନ୍ତି ସବୁ ଗାଁରେ ହେ ତା ବଂଶ ବୁଡ଼ିଗଲା, ଦେଖ ଏ ଠାକୁର ପଇସା ଖାଇଥିଲା, ଏ ଦେଖ ସେ ଲୋକଟାକୁ ମର୍ଡର କରିଥିଲା, ସେ ବର୍ତ୍ତମାନ ଏହା ହେଇଗଲା। ଲୋକ ସମସ୍ତେ ଜାଣିଛନ୍ତି, ପ୍ରତ୍ୟେକ ଲୋକଙ୍କର ଜ୍ଞାନ ଅଛି ଅଧର୍ମ କଲେ କଣ ହୁଏ, ପୁଣି ଲୋକଟା କରୁଛି କାହିଁକି? ଆଉ ଜାଣିଛି ଯେ ଦଣ୍ଡ ମତେ ମିଳିବ, ସେଠି ସେ କହୁଛନ୍ତି ସତ୍ୟମ, ସେ ସତ୍ୟ କଥା, ଯେ ଖଲୁ ଇନ୍ଦ୍ରିୟାଣି ଚାରୟନ୍ତୁ ବର୍ତ୍ତମାନ ତେତେ ବିବେକିନ ଅପି ରାଜ୍ଞ ପରମେଶ୍ୱର ଶାସନ ମନ୍ତୁ ନ ଶକ୍ନୁବନ୍ତି। ସତ୍ୟ କଥା, ଯେଉଁମାନେ ଇନ୍ଦ୍ରିୟକୁ ଚରଉଥାନ୍ତି, ଯେଉଁ ଗାଈକୁ ଚରାନ୍ତି କୁହନ୍ତିନି, ଗୋମାତା ଚରଉଛନ୍ତି, ଛେଳି ଚରଉଛନ୍ତି, ସେ ଚକ୍ରବର୍ତ୍ତୀ ଚାରୟନ୍ତୁ, ଇନ୍ଦ୍ରିୟ ଚାରୟନ୍ତୁ, ଇନ୍ଦ୍ରିୟକୁ ଚରେଇବାଲା ଲୋକ ବି ବିବେକୀ ହେଲେ ମଧ୍ୟ ସେ ରାଜା ବା ଶାସନ ମାନିପାରେ ନା। ଅର୍ଥାତ ଅତି ଏଠି ଗାଈ ଚରିବା ଅର୍ଥ ଯେଉଁମାନେ ଇନ୍ଦ୍ରିୟକୁ ଚରାନ୍ତି, ଏତେ ବଡ ବିବେକୀମାନ ଲୋକ ମଧ୍ୟ ସେମାନେ ସ୍ୱଭାବଟାକୁ କାଟିପାରନ୍ତି, ସେ ଇନ୍ଦ୍ରିୟ ମଧ୍ୟ ଝଟଣା ନେଇ ପଳେଇଛି। ଏ ନିଷ୍କାମ କର୍ମ ଯୋଗ ହେଲା ଏକମାତ୍ର ଉପାୟ, ସେଟା ସେ କଥା ସେ କହୁଛନ୍ତି। ଶାସନ ମନ୍ତୁ ନ ଶୁଣୁବନ୍ତି ତଥିବ ତେଷାମ ସ୍ୱଭାବ ଅଭୂତି ତ୍ୟାହ ସଦୃଶମ ଇତି। ଏଟା ତାଙ୍କର ସ୍ୱଭାବ, ଏସବୁ ସ୍ୱଭାବ ନା, ଭଜନ କଲେ କ'ଣ କ'ଣ କରିବା, କ'ଣ ଏଇଠି ବଦଳି ପାରିବ ଏଇଠି, କିନ୍ତୁ ପ୍ରିନ୍ସିପଲକୁ ଢିଲା କଲେ ଚଳିବନି, କେବେ ଚଳିବନି। ସେଥିପାଇଁ ଆମେ ସବୁ ଦେଖିଛୁ ଗୁରୁଦେବ ମୁଦ୍ର, ଆମେ ତ ଶାସ୍ତ୍ର ଏବେ ସବୁ ପଢ଼ିକି ତାକୁ ହୃଦୟଙ୍ଗମ କଲୁ, କିନ୍ତୁ ପ୍ରାକ୍ଟିକାଲି ଆମର ଗୋଟେ ଭଲ ମାନେ ଗୋଟେ ସୁଯୋଗ ଥିଲା ଆମର, ଆମେ ତାହେଲେ ଆସୁଥିଲୁ, ଏତିକି ଆମର ସଂସ୍କାର ଥିଲା, ଗୁରୁ କହୁଥିଲେ ମାନେ ପ୍ରେସିଡେଣ୍ଟ କହୁଥିଲେ ମାନେ ସେବା କରା ମାନେ କରିଦେଉଥିଲେ, ସେଥିରେ ଯୋଡ଼ିବା ଏଟା କରିବା ସେଟା କରିବା, ଏସବୁ ମାମତ୍କାର ବୁଦ୍ଧି ଯେଉଁଗୁଡ଼ା କୁହନ୍ତି ସବୁ ଏଗୁଡ଼ା କରିଥିଲା ଆମର, ଗୋଟେ ହମ୍ବୁଲ ସର୍ଭେଣ୍ଟ ଭଳିଆ ସବୁ ଆମେ ହେତେବେଳେ କରୁଥିଲୁ, କହିଦେଲି ଏଟା କରୁଥିଲା, ଏତେ ଆଇଡ଼ିଆ ଖର୍ଚ୍ଚ କରିବା ଏସବୁ ଜିନିଷ ଆମର କିଛି ନଥିଲା, ଆମର ଉତ୍ସାହ ସହିତ ସେଟା ସବୁ କରାହଉଥିଲା ସେବା, ସେଥିରେ କୌଣସି ଆଶା ଗୋଟେ ଏଟା କରିବା ସେଟା କରିବା ବହୁତ ଭଲ, ସେତେବେଳେ ସେବାଟା ଗୋଟେ ସେବା ଭଳିଆ ଲାଗେ ସେଇଟା, ସେଇଟା ହଉଛି ନିଷ୍କାମ କର୍ମର ଭାବନା, ସେଗୁଡ଼ିକ ସବୁ ନିଷ୍କାମ କର୍ମର ଭାବନା, ସେଥିରେ ନିଜର ମୋର କ'ଣ ହବ, ଅସୁବିଧା ହବ, ଅସୁବିଧା ହବ, ଏଇଟା ଗୋଟେ ଏତେ 10 ବର୍ଷ ଭିତରେ ଗୋଟେ ସଂସ୍କାର ଏତେ ଗୋଟେ ଚେଞ୍ଜେସ୍ ହେଇଯାଇଛି, ଆଙ୍କୁ ଫିଲୋସଫିଟା କହିବା ଦେ କ'ଣ ଲୋକଟା କରିଛି ଭଜନ କରୁ, କିନ୍ତୁ ପ୍ରାକ୍ଟିକାଲି ତା ପାଇଁ ଗୋଟେ ବହୁତ ବଡ଼ ଚ୍ୟାଲେଞ୍ଜେସ୍ ସେ ଭକ୍ତି ଯୋଗରେ, ସେ ଧରିପାରିବନି ଆଉ, ସେ ତାର ସ୍ୱଭାବଟା ରହିବ, ତାକୁ ସେ ସ୍ୱଭାବଟାକୁ ସେ ପ୍ରୟୋଗ କରିବ ଭକ୍ତି ଯୋଗରେ, ଆଉ ସେଥିପାଇଁ ଡିସଏଗ୍ରିମେଣ୍ଟଟା ବେଶୀ ବର୍ତ୍ତମାନ ସବୁ ବାହାରୁଛି, ବର୍ତ୍ତମାନ ବେଶୀ ଅସୁବିଧା ସବୁ, ସେ ବାହାର ଲୋକଙ୍କର ଯେମିତି ଡିସଏଗ୍ରିମେଣ୍ଟ ଦେଖିବ, ଧର୍ମ ବି ସେମିତି ଡିସଏଗ୍ରିମେଣ୍ଟ ସବୁ, କେବଳ ଆମ ସଂସ୍ଥା ନୁହେଁ, କଲିଟା ଯେତେବେଳେ ପ୍ରେସର ପକାଉ ସବୁଆଡ଼େ ପକାଉଛି ନା, ଆଉ ଜେନେରେସନଟା ତାହେଲେ ଚେଞ୍ଜ ହେଉଛି, କ'ଣ ମଠ ଭିତରେ ଚେଞ୍ଜ ହେଉନି ଆଉ ଖାଲି ସମାଜରେ ଚେଞ୍ଜ ହେଉଛି କି? ମଠ ଭିତରକୁ ବା ଧାର୍ମିକ ଲୋକ ଯେଉଁ ଆସୁଛନ୍ତି, ସମାଜ ଭିତରୁ ଆସୁଛନ୍ତି ନା, ସମାଜରେ ତ ସଂସ୍କାରଟା ବଦଳିଗଲା ନା, ତେଣୁ ସେମାନେ ଯାଉଛନ୍ତି ଉପରେ ଉପରେ ଭାସିବା କଥା, ଧାର୍ମିକ ଲୋକମାନଙ୍କ ପାଇଁ ଚ୍ୟାଲେଞ୍ଜ ହେଇଯିବ, ବହୁତ ବଡ଼ ଚ୍ୟାଲେଞ୍ଜ ହେଇଯିବ, ତ ସମାଜ ସଂସ୍କାର ତ ସେ ହେଇଗଲାଣି ନା, ଯଦି ସେମାନେ ଏଇ ଜିନିଷକୁ ନ ଆସିବେ, ମାସିଭ ଯେଉଁ ଆଫର୍ଟ କରୁଛନ୍ତି, ମାସିଭ ଆମେ ଚେଞ୍ଜ କରିଦେବା ଲୋକମାନଙ୍କୁ, ଏଟା ସମ୍ଭବ ହବନି, ସ୍ୱଭାବ ବହୁତ ବଳବାନ, ବହୁତ ବଳବାନ। ପ୍ରଭୁ ଯେମିତି କୁହନ୍ତି ନା, ଗୋଟେ ଅନ୍ଟ୍ରେନ୍ ଡ୍ରଗ୍, ଗୋଟେ ତାଲିମ ପ୍ରାପ୍ତ ନୁହେଁ କୁକୁର ଗୁଡ଼ାଙ୍କୁ ଗୋଟେ ଜାଗାରେ ରଖିବ, ଖାଲି ମାଡଗୋଳ ଲାଗିବା ସାର ହବ, ଯଦି ସେମାନେ ଏଇସବୁ ଫିଲୋସଫିକୁ ନ ବୁଝିପାରିବେ, ସେ ମହାମନ୍ତ୍ର ଜପ କରୁଛନ୍ତି, ମାଡଗୋଳ ପିଟାପିଟି ଦୁନିଆ ପଲିଟିକ୍ସ ଦୁନିଆ ଧନ୍ଦା ଆରମ୍ଭ ହବ, ସବୁ ସଂସ୍ଥାରେ ସବୁ ଜାଗାରେ ଏମିତି ହେଉଛି, ମୁଁ ତ ଖୋଲି କହିଦେଉଛି, ଏଟା କିଛି ଅସୁବିଧା ଖରାପ ଜିନିଷ ନୁହେଁ, କାହିଁକି ଏଟା କଳିର କାମ, କଳି ଗୋଟେ ଏମିତିକା ଯୁଗ ନା, ସେଠି ଅଧର୍ମ ବିବାଦ ଏଟା ବହୁତ ଲାଗିକି ରହିବ, ସେଟା କିଛି ନାହିଁ, ସେଟା ତମ ଭାଇ ଭାଇ ଭିତରେ, ଏଟା ତ ଆମେ ଗୋଟେ ଗୋଟେ ସଂସ୍ଥାରେ କ'ଣ କେତେ ଭାବରେ ଛୁଆ ରହୁଛନ୍ତି, ଗୋଟେ ଭାଇ ଭାଇ ଭିତରେ ବର୍ତ୍ତମାନ ଠିକ ନାହିଁ, ବର୍ତ୍ତମାନ ଯଦି ଡିସଏଗ୍ରିମେଣ୍ଟଟା ଖୋଲାଯିବ, ମୁଁ ଯେତିକି ବସିକି ଦେଖୁଥିଲି, ଯଦି ଡିସଏଗ୍ରିମେଣ୍ଟ, କାରଣ ମୁଁ ତ ଆଗରୁ ପେପର କରିପଡ଼େ, ମୋତେ ଭୌତିକ ଜ୍ଞାନ ନଥିଲା, ବର୍ତ୍ତମାନ ଟିକେ ପଢି ମୁଁ ଜାଣୁଛି, ଯେ ଡିସଏଗ୍ରିମେଣ୍ଟଟା ଦେଖାଯିବ ବେଶୀ ନିଜ ନିଜ ଲୋକ ଭିତରେ, ଡିସଏଗ୍ରିମେଣ୍ଟ ବାହାର ଲୋକ ସହିତ ବେଶୀ ନାହିଁ, ସେଥିପାଇଁ ଲୋକମାନେ ସହର ପଳାଉଛନ୍ତି, ସହର ଯିବାର କାରଣଟା ଯେ କେବଳ ପଇସା ତା ନୁହେଁ, ସହର ଯିବାର କାରଣଟା ଅଲଗା ବି ଗୋଟେ ଅଛି, ଏଇଟା ବି ଗୋଟେ କାରଣ, ସେମାନେ ଗାଁରେ ଏତେ ନିଜ ନିଜ ଭିତରେ ସବୁ ଡିସଏଗ୍ରିମେଣ୍ଟ ହେଇଗଲାଣି, ଭାଇ ବନ୍ଧୁ ଭିତରେ ଏତେ ଡିସଏଗ୍ରିମେଣ୍ଟ ହେଇଗଲାଣି, ସହରକୁ ପଳେଇଲେ ଗଲା, ଇଏ ଗୋଟେ ମାନେ ଗୋଟେ ବହୁତ ବଡ଼ ଖରାପ ଜେନେରେସନ ଆସୁଛି, ଏ ତ କଳି ଯେ ଚାଲିବା ଆସୁଛି ନୁହେଁ, ଏ ତ ଚାଲିବା ବଡ଼ି ବଡ଼ିକି ଚାଲିବା ଆଉ, ଅନୁଦିନ ଏଇଟା ହବ ଆଉ, ତାକୁ ତୁମେ କ'ଣ କରିବ, କେହି କି ଅଟକେଇ ପାରିବେନି। ହେଲେ ଯେଉଁମାନେ ଚାଲାକ ବ୍ୟକ୍ତି ସେମାନେ ସରଳ ଚିତ୍ତ ହେଇକି ସେବାପତ୍ର କରିଦେଇକି ନିଷ୍କାମ ଯଦି ଯୁଗକୁ ପଳେଇ ଆସିଲେ ତ ଏ ସ୍ୱଭାବଟା ଗୋଟେ ଅତିକ୍ରମ କରିପାରିବେ, ନହେଲେ ଯେମିତି ସ୍ୱଭାବ ଥିବ ସେମିତି ଥିବ, ସେମିତିକା କଥା ଭାଷା ଚାଲିଚଳନ ଆଚରଣ ସେଇଟା ଆଉ କିଛି ବଦଳିବନି, ଯାହାଦ୍ୱାରା ସେ ନା ନିଜ ସୁଖ ପାଇବେ ନା ନିଜ ନିଜର ଯେଉଁ ଭକ୍ତି ସୁଖ ଟିକେ ମିଳିବ ନା ଅନ୍ୟ ପାଇଁ ଏଇଟା ସହାୟକ ହବ। କ'ଣ କରିବେ ତା ସ୍ୱଭାବଟା ଏଠି ସେ ଲେଖିଦେଉଛନ୍ତି ଆଉ, ଇନ୍ଦ୍ରିୟ ଚରେଇବା ଲୋକ ବି ଜାଣିବା ଲୋକ ବି ସେମାନେ ପାରନ୍ତିନି ଆଉ, ସ୍ୱଭାବଟା ଏତେ ବଳବାନ ଆଉ ଚକ୍ରବାଦ ଲେଖୁଛନ୍ତି। ତଥାପି ତେଷା ସ୍ୱଭାବ ଏବଂ ଅଭୂତ ଇତ୍ୟାଦି ସଦୃଶମିତି ଜ୍ଞାନବାନ ଏବଂ ଜ୍ଞାନବାନ ଅପି ଏବଂ ପାପୀକୃତେ ସତୀ ଏବଂ ନରକମ ଭବିଷ୍ୟତି ଏବଂ ରାଜଦଣ୍ଡ ଭବିଷ୍ୟତି। ଜ୍ଞାନବାନ ବ୍ୟକ୍ତି ଜାଣେ ମୁଁ ପାପ କଲେ ନରକ ଯିବି ରାଜଦଣ୍ଡ ମିଳିବ, କିନ୍ତୁ ଜ୍ଞାନବାନ ଲୋକ ଜାଣିଲା ପରେ ବି ଏବଂ ଦୁର୍ଜୟଶ୍ଚ ଭବିଷ୍ୟତି ଇତି ବିବେକିନାମ ଅପି ସ୍ୱସ୍ୟା ପ୍ରକୃତି ଚିରନ୍ତନ ପାପାଭ୍ୟାସେନ ଦୁଃଖ ଦୁଃଖ ଭାରସ ସଦୃଶ ଅନୁରୂପ ଚେଷ୍ଟତେ। ମୋତେ ରାଜଦଣ୍ଡ ହବ ମୁଁ ନର୍କକୁ ଯିବି, ଏଇଟା ଜାଣିଲେ ବି ତା ସ୍ୱଭାବକୁ ସେ କଣ୍ଟ୍ରୋଲ କରିପାରେ ନା, ଏଇଟା ଜ୍ଞାନୀ ଲୋକ ଏସବୁ ଅଜ୍ଞାନୀ ଯେଉଁ ତ ଏମାନେ ଯାହା କରୁଛନ୍ତି ଛାଡ଼ କରପ୍ସନ୍, ଗୋଟେ ଜାଣିବା ଲୋକ ଏଇଟା କରିଦବ କାହିଁ କରିବ ସେ କହୁଛନ୍ତି। ପ୍ରକୃତି ଚିରନ୍ତନ ପାପାଭ୍ୟାସ ଉତ୍ଥିତ ଦୁଃଖ ଭାରସ, ତାର ଏଇଟା ପାପ ଅଭ୍ୟାସର ଉତ୍ଥିତ ଦୁଃଖ ଭାର, ପ୍ରକୃତିର ଚିରନ୍ତନ ଅନାଦି କାଳରୁ ସେଇଗୁଡ଼ା ସବୁ କରି କରିକା ଆସିଛି, ତାର ସ୍ୱଭାବ ଅଛି ଆଉ। ଗୋଟେ ଜିନିଷ ଦେଖିଦେଲା ମାନେ ଲୋଭ ହେଇଯିବ, ଏଇଟା ନେଇଯିବା ଭାବିଲେ ବୁଝୁଛ ନା ନାଇଁ, ତୁମେ ଗୋଟେ ଯାଇଛ ବର୍ତ୍ତମାନ ତ ସବୁଆଡ଼େ ସିସି କ୍ୟାମେରା ଲାଗିଲାଣି ବୁଝିପାରୁଛ, ତୁମେ ଯାଉଛ ଏବେ ସୁନା ମୁଣ୍ଡାଟେ ପଡ଼ିଛି କି ସୁନା ଖସି ପଡ଼ିଛି କ'ଣ ହାର ଚେନ୍ ଫେନ୍ ତୁମେ ଦେଖିଦେବ, ସେଠି କ'ଣ ହବ ଇଚ୍ଛା ଉଠିବ କି ନା, ଦେଖିନ ଯେ ସେଠି ସିସି କ୍ୟାମେରା ଅଛି, ଦେଖୁନ ସବୁଆଡ଼େ ଲୋକ ସିସି କ୍ୟାମେରା ଲଗେଇ ସାରିଲେଣି, ସବୁଆଡ଼େ ଲୋକ ଜାଣିଛନ୍ତି, ଗୋଟେ ଗୋଟେ ପାନ ଦୋକାନରେ ବି ଆଜିକାଲି ଲାଗିଲାଣି, ତୁ ଚୋରକୁ କେତେବେଳେ ଜ୍ଞାନ ଆସୁଛି, ଚୋର ନାହିଁ ଶିକ୍ଷିତ ଲୋକ ନା କିଏ ବି ନାହିଁ ସେତେବେଳେ ଜ୍ଞାନ ଆସିବ, ତା ସ୍ୱଭାବ ଯେତେବେଳେ ଆସିବ ସେ ଚୋରି କରିଦେବ। ଭୁଲଟା କରିବା ଲୋକ କେହି ଜଣେ ଜାଣିନି ଯେ ମୁଁ ଭୁଲ କରିନି, ଭୁଲ କରିବା ଲୋକ ଭଲ ଭାବରେ ଜାଣିଛି ମୁଁ ଭୁଲ କରିଛି, କାହିଁକି ତା ହୃଦୟରେ କିଏ ଅଛନ୍ତି ଭଗବାନ ଅଛନ୍ତି, ଏତିକି ମନେ ରଖିଛି। ଠିକ କରିବା ଲୋକ ସେ ଭଲ ଭାବରେ ଜାଣିଛି ମୁଁ ଠିକ କରିଛି, କାହିଁକି ତା ହୃଦୟରେ ଭଗବାନ ଅଛନ୍ତି, ସେଥିରେ ଭୁଲ କରିବା ଲୋକ କେତେବେଳେ ବଳ ପାଇବନି ଆଉ ଠିକ କରିବା ଲୋକ କେତେବେଳେ ବି ହାରିବନି, ଜଗତକୁ ହରେଇ ଦେଲେ ବି ସେ ଭିତରେ କେବେ ହାରିବନି, ସେ ଜେଲକୁ ଯାଉ ଯୁଆଡ଼େ ଯାଉ ସେ ଠିକ ଅଛି ଆଉ ସେ କାହିଁ ଡରିବ। ପରମାତ୍ମା ଅଛନ୍ତି ନା ସିଏ ଜଣେ ଦେଉଛନ୍ତି, ତୁମେ କେତେ କେବେ ହେଲେ ବି ବଳବାନ ହେଇପାରିବନି, ଭୁଲ କରିଛ ଆଉ ସେକଥା ସିଏ କହୁଛନ୍ତି। ତତ୍ର ନିଗ୍ରହ ତତ୍ ଶାସ୍ତ୍ର ଦ୍ୱାରା ମତ୍କୃତ ରାଜକୃତ ବା ତେନ ଅଶୁଦ୍ଧ ଚିତାନ ଉପଲକ୍ଷଣ ନିଷ୍କାମ କର୍ମଯୋଗ, ସେଥିପାଇଁ ଏଇ ଯୋଉ ସ୍ୱଭାବଟା ରହିଛି ତାକୁ ନିଗ୍ରହ କେମିତି କରିବା, ଯୋଉ ସ୍ୱଭାବ ଗୁଡାକ ଆମର ଅଧାର୍ମିକ ଅବସ୍ଥାରେ ଥିଲା ବର୍ତ୍ତମାନ ଧର୍ମ ହେଲା ପରେ ବି ସେ ସ୍ୱଭାବ ଗୁଡାକ ଚାଲି ଆସୁଛି, ଏଇଟା ପୁଣି ବଦଳି ଯାଉଛି କେମିତି, ଧାର୍ମିକ ହେଲା ପରେ ଲୋକ ମେଡିସିନ ଖାଇଲା ପରେ ରୋଗଟା କମିବା କଥା, ଆରେ ତୁମେ ଧର୍ମ କର ଜପ କର ଭଜନ କର କୀର୍ତ୍ତନ କର, କିନ୍ତୁ ସବୁଥିରେ ଗୋଟେ ପ୍ରିନ୍ସିପଲ ଅଛି ନା ନାହିଁ, ମଦ ଖାଇବାର ଗୋଟେ ପ୍ରିନ୍ସିପଲ ଅଛି, ଔଷଧ ଖାଇବାର ଗୋଟେ ପ୍ରିନ୍ସିପଲ ଅଛି, ସବୁଥିରେ ଗୋଟେ ପ୍ରିନ୍ସିପଲ ରହିଛି, ଆଉ ପୁଣି ଧର୍ମ କରିବାର ଭକ୍ତି କରିବାର ଗୋଟେ ପ୍ରିନ୍ସିପଲ ରହିଛି, ତୁମେ ଯେମିତି ସେମିତି ଜପ କରିଦେବ ତୁମେ ଯେମିତି ତା ଯାହା କରିଦେବ ତୁମକୁ ମୋର ଏମିତି ହେଇଗଲା ସେଟା ହବନି, ପ୍ରୋସିଜର ରହିଛି ନିଷ୍କାମ କର୍ମ ଯୋଗ, ତୁମେ ଯାହା କରୁଛ ମମତା ଶୂନ୍ୟ ହେଇକି ଆସକ୍ତି ନ ରଖିକି ଭଗବାନଙ୍କ ପ୍ରତି ଉଦ୍ଦେଶ୍ୟରେ କର୍ମ କରିବ, କର୍ମଫଳଟା ଭଗବାନଙ୍କୁ ଅର୍ପଣ କରିବ, ତା ସହିତ ସଂକୀର୍ତ୍ତନ କରିବ, ଜପ ଭଜନ କରିବ, ଏଇଟା ଚାଲିବ, ଏଇଟା ଗୋଟେ ଏଇଟା ଲେଖୁ ବାରମ୍ବାର ସବୁ ଦେଖୁଛ ଆଚାର୍ଯ୍ୟ ମାନେ ଲେଖୁଛନ୍ତି ଅନାଦି କାଳ ଜିନିଷଟା, ତୁମେ ନିରାଶ ହେଇଗଲେ କ'ଣଟା ହବ, ଯଦି ହବ ହବ ଏଇଠି ହବ ନ ହବ ତ କେବେ ବି ହେଇପାରିବନି, ଭଗବାନ ପାଇଁ ସେବା କରିବାକୁ ପଡ଼ିବ, ଆଉ ତୁମର ମନୋଭାବ ସେବା ଜ୍ଞାନ ରହିବା ଦରକାର, ନିଷ୍କାମ ରହିବା ଦରକାର, ଭଗବତ ଭଗବାନ ପାଇଁ କରିବା ଦରକାର, ଏଥିରେ ପ୍ରଭୁ କେତେବେଳେ ଖୁସି ହେଇଯିବେ, ସଂସଂଚିତ ତୁମର ସ୍ଥିର ହେଇଯିବ ନିର୍ମଳ ହେଇଯିବ। ରାଜକୃତ ବା ଶାସ୍ତ୍ର ଦ୍ୱାରା ହଉ ବା ମାନେ ରାଜା ରାଜଦଣ୍ଡ ଦ୍ୱାରା ହଉ ଯେକୌଣସି ହିସାବରେ ତୁମେ ତାକୁ ସେ ନିଗ୍ରହ କରିପାରିବ ନାହିଁ, ଏଠି ସେ କହୁଛନ୍ତି ତେନ ଅଶୁଦ୍ଧ ଚିତ୍ତାନ ଉପଲକ୍ଷଣ ନିଷ୍କାମ କର୍ମଯୋଗ, ଯେଉଁମାନେ ଅଶୁଦ୍ଧ ଚିତ୍ତ ତାଙ୍କ ପାଇଁ ନିଷ୍କାମ କର୍ମଯୋଗ ହଉଛି କେବଳ ଗୋଟିଏ ଜିନିଷ। କଳିଯୁଗରେ କେତେ ଜଣ ଶୁଦ୍ଧ ଚିତ୍ତ, କାହାର ରାଗ ନାହିଁ, ଦୋଷ କାମ ନାହିଁ, ଏସବୁଟା ସବୁ ଭରି ହେଇକି ରହିଛି। ଆଉ ସେ ମଠ ରୁହନ୍ତୁ, ମନ୍ଦିର ରୁହନ୍ତୁ, ଘରେ ରୁହନ୍ତୁ, ଯୁଆଡ଼େ ସ୍ୱଭାବଟା ତ ସ୍ୱଭାବ ନା ନା କ'ଣ? ତୁ ଯେଉଁଠି ଯାଇ ପହଞ୍ଚେ ତୁମ ସ୍ୱଭାବଟା କିଛି ଦିନ ଦବିଯାଏ, ସ୍ଥାନଟା ପରିବର୍ତ୍ତନ ହେଲେ କ'ଣ ହୁଏ? ସେ କିଛି ଦିନ ଦବିଯିବ ମନଟା, ପୁଣି ସ୍ୱଭାବଟା ପୁଣି ଚାଲି ଆସିବ। ତୁମେ ଭାବନି ଯେ ତୁମେ ଗୋଟେ ଅଲଗା କେଉଁ ଜାଗାକୁ ଚାଲିଗଲେ, ତୁମେ କେଉଁ ଧାମକୁ ଚାଲିଗଲେ ତୁମ ସ୍ୱଭାବଟା ବଦଳିଯିବ, ସେଟା ସବୁ ଭୁଲ କଥା। ଏ ସବୁ ସାଇନ୍ସ ଗୁଡ଼ାକ ଆଉ ତୋ ସ୍ୱଭାବଟା ସେଇଟା ରହିଛି ଆଉ, ସେଇଟା କିଛି ଗୋଟେ ଚେଞ୍ଜେସ୍ ହେଇଗଲେ, ଯେମିତି ଲୋକମାନେ କୁହନ୍ତିନି ତୁମର ଗାଁରେ ପାହାଡ଼ ଅଛି, ଏଠି କୁକୁର ଏଇଠି ଦେଖୁନାହିଁ ବାବୁଲେ, ଏଠି କୁକୁର ଦେଖୁଛ, ଏଠି ନେଉଳ ଦେଖୁଛ, ସାପ ଦେଖୁଛ, କିନ୍ତୁ ଚିଡ଼ିଆଖାନା ଗଲା ବେଳକୁ ନୂଆ ଲାଗୁଛି, ଏ ଦେଖରେ ଏହି ବିଲୁଆ ରହିଛି, ଏ ବିଲୁଆଟାକୁ ଏଇଠି ଆମର ଏଇ ଦିନ ବେଳେ ବୁଲୁଛନ୍ତି, କିନ୍ତୁ ସେ ଚିଡ଼ିଆଖାନା ଭିତରେ ରଖିଦେଲେ ତୁମକୁ ଦେଖିଲାକୁ ଖୁସି ଲାଗେ, ଖାଲି ବଦଳି ଗଲା ଜାଗାଟା ନା। ସାପ ଗୁଡ଼ାକ କୁଆଡେ ନ ବୁଲୁଛ, ସବୁଆଡ଼େ ସେପଟେ, ଏ ଢମଣା ଆମର ବୁଲୁଛି ଏଇଠି 3 ବର୍ଷ ହେଲା, ତାକୁ ନେଇ ତୁମେ ରଖିଦେ ଚିଡ଼ିଆଖାନା ଭିତରେ, ତାକୁ ଦେଖିଦେଲ ଭାଇ ଦେଖରେ ଢମଣାଟା। ଆରେ ସେଇ ଜିନିଷଟା ଲୋକ ଖାଲି ଚେଞ୍ଜେସ୍ ହେଇଗଲେ, ସ୍ଥାନଟା ଚେଞ୍ଜ କରିଦେଲେ, ସମୟଟା ଟିକେ ବଦଳି ଗଲେ, ଲୋକ ଭାବେ ଏଇଟା ଗୋଟେ ନୂଆ ଜିନିଷ, ସେ ତାକୁ କିଛି ସମୟ ପାଇଁ ତାକୁ ଗୋଟେ ଭଲ ଲାଗେ, ପୁଣି ଯୋଗ ତାକୁ ସେ କଥା। ଚିଡ଼ିଆଖାନା ରହୁଥିବା ଲୋକ କ'ଣ ହବନି ବୋଲି ଜାଣିଛ? ଲୋକ ଗୁଡା ପାଗଳା ଗୁଡା ପଇସା ଖର୍ଚ୍ଚ କରି କାହିଁକି ଟିକେ ଆସୁଛନ୍ତି, କ'ଣ ଏଠି ଦେଖି ଲୋକ ମାଟ ବି ଲଗେଇ ନନ୍ଦନକାନନ, ସେ କଲିକତାରେ ବସ ଧରି ଆସି ଦେଖିବ ନନ୍ଦନକାନନ ଦେଖିବା, ସେଠି ହାତୀ ବାଘ ଭାଲୁ ଦେଖିବା। ଏ ମଣିଷ କେବଳ ସ୍ଥାନ ସ୍ଥିତି ପରିବର୍ତ୍ତନ କରିଦେଲେ, ତା ସ୍ୱଭାବଟା ପରିବର୍ତ୍ତନ ହବନି, ସେଟା ଭୁଲ ଜିନିଷ, କେବେ ଯିବାନି। ସ୍ୱଭାବଟା କେବଳ ଏଇ ନିଷ୍କାମ କର୍ମ ଯୋଗ, ସେ କହିଲେ ଅଶୁଦ୍ଧ ଚିତାନ ଉପଲକ୍ଷଣ ନିଷ୍କାମ କର୍ମ ଯୋଗ ସିଦ୍ଧ ଶୁଦ୍ଧ ଚିତାନ ଜ୍ଞାନ ଯୋଗ ସଂସ୍କାର ତୁମ ପ୍ରବୋଧୟତି ଚକ୍ରନ୍ତି। ତାଙ୍କର ଯୋଉ ସଂସ୍କାରଟା ଆସିବ ଅଶୁଦ୍ଧ ଚିତ୍ତ ମାନଙ୍କ ପାଇଁ ନିଷ୍କାମ କର୍ମ ଯୋଗ, ଶୁଦ୍ଧ ଚିତ୍ତ ମାନଙ୍କ ପାଇଁ ଜ୍ଞାନ ଯୋଗ। ଆଉ ଅଶୁଦ୍ଧ ଚିତ୍ତ ଲୋକ ଗୁଡାକ ତ ଖାଲି ଆତ୍ମା ପ୍ରଭୁପାଦ ଯେଟା ଲେଖିଲେ, ସେଟା ସେ ବଡ଼ ପାଠ ପଢ଼ିଦେବ, ଖାଲି ଆତ୍ମା ପରମାତ୍ମା କଥା କହିଦେବ, ବହୁତ ବଡ଼ ପ୍ରବଚନ ଦେଇଦେବ, ସେ ଯେତେ କଥା କହିଲେ କ'ଣ ହବ? ତା ଚିତ୍ତଟା ତ ଶୁଦ୍ଧ ନାହିଁ ଆଉ, ତା ସ୍ୱଭାବଟା ତ ସେୟା, କଥା କହିବାର କିଛି ନାହିଁ, ସେଟା କେବେ ତୁମେ ବଡ଼ ବୋଲି ଭାବନି। ତୁମ ଚିତ୍ତ ବୃତ୍ତିଟା କ'ଣ ତୁମେ ନିଜେ ଜାଣ ଭଲ ଭାବେ, ସେଇଟା ତୁମର ମଙ୍ଗଳ ହବ। ତୁମେ ଲୋକଙ୍କୁ ବୁଝେଇଦେଲେ କ'ଣଟା ହବ? ତୁମେ କିଛି ସମ୍ମାନ ପାଇବ ନା କିଛି ପଇସା ପାଇବ, ଆଉ କ'ଣଟା ପାଇବ? ତୁମ ହୃଦୟ ତୁମେ ଚିନ୍ତା କର, ମୋ ହୃଦୟର ଭାବନାଟା କ'ଣ ରହିଛି ଅନ୍ତରରେ, ସେଟାକୁ ନିଷ୍କାମ କର୍ମ ଯୋଗ ଦ୍ୱାରା ଶୁଦ୍ଧ କର। ସେ ପ୍ରଭୁବାସୀ ଲେଖିଲେ ଆଉ, ଆଧ୍ୟାତ୍ମିକବାଦୀ ବା ଯୋଗ୍ୟ ଅଛନ୍ତି ଯେଉଁମାନେ ବାହାରେ ଖୁବ୍ ଉଚ୍ଚ ଆଧ୍ୟାତ୍ମିକବାଦୀ ବୋଲି ଜଣାପଡ଼ନ୍ତି, କିନ୍ତୁ ଭିତରେ ସେମାନେ ସମ୍ପୂର୍ଣ୍ଣ ରୂପେ ଭୌତ ପ୍ରକୃତିର କୌଣସି ଏକ ଗୁଣରେ ବନ୍ଧା ହେଇଥାନ୍ତି, ତାହାକୁ ସେମାନେ ଅତିକ୍ରମ କରିବାକୁ ଅକ୍ଷମ ହୋଇପଡ଼ନ୍ତି। କେବେ ବି ଯେତେ ପାଠ ପଢ଼ିଥାଉ, ଜାଗ୍ରତ ଥାଉ, କିଏ କାହା ଦ୍ୱାରା ନୁହେଁ, ବିଦ୍ୟା ହଉ ବା ଏଇ ଆଧ୍ୟାତ୍ମିକ ପଥକୁ ଆସିକି ବି ଯଦି ଆମେ ଏଇ ନିଷ୍କାମ କର୍ମ ଯୋଗ ପଦ୍ଧତିରେ ନ ଯାଇପାରିଲେ, ସେ ଗୋଟେ ସେଥିପାଇଁ ଆମେ ଯେତେବେଳେ ଆସିଥିଲୁ ସେ ଗୁରୁଦେବ ଆଉ କିଛି କୁହନ୍ତିନି, କଥା ଶୁଣ, ସେତେବେଳେ କଥା ଶୁଣିବା ପାଇଁ କ'ଣ? ଯାଅ ସଂକୀର୍ତ୍ତନ, ଯାଅ ମନ୍ଦିର ଗୋଟେ ଦିନ ରଖିଦେବେ, ଯାଅ ସେବା ଭଗବାନ ପାଇଁ କର। ସେ ଭଗବାନ ପାଇଁ କରିଲା ପରେ କ'ଣ, ତୁମର କେତେବେଳେ ପ୍ରଭୁଙ୍କ ଦ୍ୱାରା ସୁକୃତିଟା ଆସିଯିବ ନା, ସେଗୁଡ଼ା କାମରେ ହେଲା ନା ସବୁ। ଆଉ ସେତେବେଳେ ତୁମେ କ'ଣଟା, ତୁମେ କ'ଣଟା ପରିଶ୍ରମ କରୁ? ତୁମର କିଛି ନାହିଁ, ତୁମେ ଯାହା ପରିଶ୍ରମ, ଆମେ ଯାହା ପରିଶ୍ରମ କରୁ, କିଛି ବି ଆମକୁ 5 ପଇସାରେ ଆମକୁ ଲାଗୁ, ତୁମେ ଯାହା କରୁଛ କିଛି କରୁନୁ ଆମ ହିସାବରେ। ଯେତେବେଳେ ଆମେ ଯେତିକି ଗୋଟେ ଗୋଟେ ଅଣ୍ଡା ପଣ୍ଡା ମାଜିକି ଯେତେବେଳେ ସଂକୀର୍ତ୍ତନ ଯାଉ, ସକାଳୁ ଯିବୁ, ସନ୍ଧ୍ୟାରେ ଆସିବୁ, ସେ ଯେଉଁ ଆମେ ଯେଉଁ ପରିଶ୍ରମ କରୁଥିଲୁ, ସେ ବର୍ତ୍ତମାନ ତୁମେ କିଛି ନାହିଁ, ବର୍ତ୍ତମାନ ତ ଗୋଟେ ଅଫିସିଆଲ, ବର୍ତ୍ତମାନ ବ୍ରହ୍ମଚାରୀ ଗୋଟେ ଅଫିସିଆଲ ଲାଇଫ, ତାଙ୍କ ଏତିକି ସମୟ ସେବା କରେ, ତାଙ୍କର ବସିଲେ ତାଙ୍କର କ'ଣ, ମୁଁ ପଢ଼ୁଛି ସାଧନ କରୁଛି, ସେତେବେଳେ ସେସବୁ କିଛି ନାହିଁ, ଯେତେବେଳେ ଡକରା ହେଲେ ଚାଲ, ସେସବୁ ଲାଇଫ ସବୁ ଅଲଗା ଥିଲା। ବର୍ତ୍ତମାନ ହେଇପାରିବେନି କାହିଁ, ସେ ଜେନେରେସନ ସେୟା ନୁହେଁ, ଯାହା ହେଲେ କିଛି ହେଲେ ଯାହା କରୁଛନ୍ତି କରନ୍ତୁ, ନାଇଁ ମାମୁଁ ପିଆ କଣା ମାମୁଁଟା ଭଲ, ମାମୁଁ ତ ଟୋଟାଲ ନାହିଁ, ଆଉ ସେ ବାହାଘର ବେଳକୁ ଯାହା ହେଲେ କ'ଣ କରିବ? ଆଉ ମାମୁଁ ବାହାଘର ବେଳକୁ ଦରକାର ନାହିଁ ବାବୁଲେ, ଦରକାର ଆଉ ସେ କ'ଣ କରିବ? କଣା ମାମୁଁ ବରଂ ନାହିଁ, ତ କଣା ମାମୁଁ ହେଲେ ବି ତ କିଛି ନା ତ କାମ ଚଳିବ, ସେ ଦରକାର ସେ ମାମୁଁକୁ, ଆଉ ସେଟା କ'ଣ କରିବ? କେହି ତ ବାବାଜୀ ହଉନାହାନ୍ତି, ମଠ ମନ୍ଦିର ତ ଚାଲିବନି, ଭଗବାନଙ୍କୁ ତ ପ୍ରଚାର ଦରକାର, ସୂର୍ଯ୍ୟଙ୍କର ବିଗ୍ରହ ଭଲ ମନ୍ଦିର କେହି ତ ନାହାନ୍ତି, ଯିଏ ଅଛ ଅଛ ଭାଇ କଣା ମାମୁଁ ରହ ବରଂ କାମ ଚଳ, କ'ଣ କରିବ? ଆଉ ସିଏ କ'ଣ ସେ ସ୍ପିରିଟ ତୁମର ଅଛି? ସେସବୁ ସ୍ପିରିଟ ମୁଁ ବୁଲି ବୁଲି ସବୁଆଡ଼େ ବିଶ୍ୱ ସାରା ବୁଲିକି ଦେଖୁଛି, ଆଉ ସେ ସ୍ପିରିଟ ଆମେ ଖାଲି ଗୋଟେ ପୋଜିସନଟା ଚେଞ୍ଜ ହେଇଗଲା ନା, ଆଉ କିଛି କହିହବନି, ଆମେ ବୁଲିକି ଆମେ ସବୁ ଦେଖୁଛୁ ନା, ସେ ସ୍ପିରିଟ ଆମର ଯେଉଁ ସ୍ପିରିଟ ସେ ସ୍ପିରିଟ ଗୋଟେ କୀର୍ତ୍ତନ କରୁଥିବେ, କୋଉଥିରେ ସ୍ପିରିଟ ନାହିଁ, କାହିଁକି ଜୀବନରେ ଗୋଟେ କିଛି ଦମ୍ ନାହିଁ, ଯାହା କୁହନ୍ତି କାହିଁକି ନିଷ୍କାମ କରୁନାହାନ୍ତି, ସବୁବେଳେ ଗୋଟେ ତାଙ୍କର ଚିନ୍ତା ରହିଛି, ଏଇଟା ମୋର ଦରକାର, ଏଇଟା ମୋର ଦରକାର, ନିଷ୍କାମ ଭାବନା କିଛି ନାହିଁ, ଯଦି ନିଷ୍କାମ ଭାବନା ଯାହାର ନାହିଁ ସେତେବେଳେ ଦୁଃଖୀ, ତା ଡିଜାୟରଟା ଫୁଲଫିଲ୍ ହଉନି, ଆଉ ସେ ଆନନ୍ଦ ଗୋଟେ କୋଉଠି ପାଇବ? ସେତେବେଳେ ଆମର ସବୁ କିଛି ନାହିଁ, ସେ ଲାଇଫ ଗୋଟେ ଅଲଗା ଥିଲା। ସବୁବେଳେ ଗୋଟେ ଡିସଏଗ୍ରିମେଣ୍ଟ, ଭଲ ମନ୍ଦ, ଏ କଥା ସେ କଥା, ହଜାର କଥା ମୁଣ୍ଡରେ ପୁରେଇକି ସବୁ ଭାଣ୍ଡି ଗୋଳେଇକି ରହୁଛନ୍ତି। ସେତେବେଳେ ସବୁ ସେମିତି ନଥିଲା, ଅଶୁଦ୍ଧ ଚିତ୍ତ ମାନଙ୍କ ପାଇଁ ସେଥିପାଇଁ ନିଷ୍କାମ କର୍ମ ଯୋଗୁଁ ସେଥିପାଇଁ ଗୁରୁଦେବ ସବୁ ଆମକୁ ସିଧା କହୁଥିଲେ। ଗୋଟେ ଦିନ ଆଗରୁ ଆଇଲେ ଡାକି ପଚାରେ, କାହିଁ ଗୋଟେ ଦିନ ଆଗରୁ ପଳେଇଲେ ସଂକୀର୍ତ୍ତନ ଗାଡ଼ି, କୋଉ ଦିନ ଯିବ କୁହ, ଆଗେ ପଚାରେ କେଉଁ ଦିନ ଯିବ, ରଖିଦେବିନି ମୋଟେ, ଯାଅ ବାହାରକୁ ଯାଅ, କଥା ଶୁଣିବା ଭଲ ମନ୍ଦ। ଏବେ ଅନଲାଇନ କେତେ କଥା, କେତେ ସେମିନାର, କେତେ କ୍ଲାସ, କେତେ ଟ୍ରେନିଂ, ସେତେବେଳେ କିଛି ଟ୍ରେନିଂ ନାହିଁ। ଗୁରୁ ଯାହା କହିଲେ ଚାଲ, ଆଜି ସେବା କାଲି ତୁମକୁ କୁହାହେଲା ସେ ସେବା, ହଁ ସେ କିଛି ତୁମର ମାନେ ନଥିଲା ସ୍ୱାଧୀନତା, ସେତେବେଳେ ସେଇ ଲାଇଫ ଥିଲା ସବୁ। ଆଉ ସେଇଟା ମୁଁ ଦେଖୁଛି, ସେଇଟା ହିଁ ବାସ୍ତବିକ ଜୀବନ, ସେଥିରେ ତୋର ନିଷ୍କାମଟା ହୃଦୟ ଭିତରେ ଆସିଲା। ଆଉ ତୁମର ତ ଯେତେବେଳେ ଗୋଟେ ପୋଜିସନ ଭଲ ମନ୍ଦ ଚାଲି ଆସୁଛି, ଗୋଟେ କଣ୍ଡିସନ ଚାଲି ଆସୁଛି, ସେତେବେଳେ ତୁ ନିଷ୍କାମତା ହଉନି, ଆଉ ତୁମେ ସେବା ଗୁଡ଼ା କଲେ କ'ଣ, ତୁ ଜିତ ଶୁଦ୍ଧି ହବନି, ଆବର୍ଜନଟା କେମିତି। ନୁ ଅତ୍ୟନ୍ତ ଅଶୁଦ୍ଧ ଚିତାନାମ କିନ୍ତୁ ତାନା ବି ପାପିଷ୍ଟ ସ୍ୱଭାବାନାମ ଯାଦୃଚ୍ଛିକ ମତ କୃପ ଉତ୍ଥିତ ଭକ୍ତି ଯୋ ଏବ ଉଦ୍ଧୃତମ ପ୍ରଭବତେ ଯଦୁକ୍ତମ ସ୍କାନ୍ଦେ ଚକ୍ରବାତ। ସେ ସାଙ୍ଗେ ସାଙ୍ଗେ ଲେଖିଦେବେ, ଜଣେ କହିବ ଆଚ୍ଛା ଅତ୍ୟନ୍ତ ପାପି ଲୋକଟା ଅଛି, ଅତ୍ୟନ୍ତ ଅଶୁଦ୍ଧ ଚିତ ବ୍ୟକ୍ତି, ସିଏ କେମିତି ପାପିଷ୍ଟବାନ ବ୍ୟକ୍ତି, ସିଏ କେମିତି ପୁଣି ଯେତେ ଭଗବାନଙ୍କ ସେବା କଲେ ବି ସିଏ କ'ଣ ଗୋଟେ ଏଇ ସ୍ତରକୁ ଆସିପାରିବ, ବେଳେବେଳେ ଜଣେ ପ୍ରଶ୍ନ କରିବ। ଅତ୍ୟନ୍ତ ପାପିଷ୍ଟବାନ ବ୍ୟକ୍ତି, ବହୁତ ପାପ କରିଛି, ସେ କେମିତି ଆସିବ, ଭଗବାନ କହୁଛନ୍ତି ନାଇଁ, ଚକ୍ରବାତ ଲେଖୁଛନ୍ତି ତେନାପି ପାପିଷ୍ଟ ସ୍ୱଭାବାନ ଯାଦୃଚ୍ଛିକ ମତ କୃପା ଉତ୍ଥିତ ଭକ୍ତି ଯୋଗ, ଏ ଭକ୍ତି ଯୋଗଟା ମୋ କୃପା, ମୋର କୃପା ଅଛି। ଆଉ ସେଥିରେ ବହୁ ଜନ୍ମର ପାପ କରିଥିଲେ ବି ପାପିଷ୍ଟ ସ୍ୱଭାବ ହେଲେ ବି ଗୋଟେ ଯାଦୃଚ୍ଛିକ କୃପା କେତେବେଳେ ହେଇଯିବ, କେତେବେଳେ ଭଗବାନ ତୁମକୁ ଚାହିଁଦେବେ। ଆଉ ତୁମେ ଗୋଟେ ରାତାରାତି କୋଟିପତି ହେବାକୁ ଚେଷ୍ଟା କରନି, ମୁଁ ଏଇଟା ମୋର ହେଇଯିବ, ମୋର ଗୋଟେ ପିକ୍ଚର ହେଇଯିବ, ବଡ଼ ଇଏଟା ହେଇଯିବ, ଏଟା ସବୁ ବେକାର, ସେଇଟା ସବୁ ଭୁଲିଯାଅ, ସେଇଟା ସବୁ ମୁଣ୍ଡରୁ ବାହାର କରିଦିଅ, ମୋ କଣ୍ଠି ଦେଇଯିବ, ଏଟା କରିଦେବି, ପଢି ପକେଇବି, ତୁମ ଦ୍ୱାରା କିଛି ହବନି। ସେଇଟା ଯେତେ ଯିଏ ଯୋଜନା କରିଦେବି ସେ ସେଇଭଳିଆ ରହିଛି, ଖାତା କଲମ ଲେଖି 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 ବୁଢ଼ା ହେଇଯାଇଥିବ, ଦେଖିଲ କିଛି ମୁଣ୍ଡରେ ନଥିବ, ତା ଯୋଜନାରେ ସେ ଚାଲିଛି, ଯେ ଭଗବାନଙ୍କୁ ଡିପେଣ୍ଡ କରୁଛି। ତୁମେ ଆଗେ ତୁମ ହୃଦୟଟାକୁ ଶୁଦ୍ଧ କରିବାକୁ ଚେଷ୍ଟା କର, ଭଗବାନ ପାଇଁ କିଛି କର, ନିଷ୍କାମ ଭାବରେ କର, ଭଜନ ସାଧନ କର, ଶ୍ରବଣ କୀର୍ତ୍ତନ କର, ଯାଦ୍ୱାରା ତୁମର କେତେବେଳେ ଯାଦୃଚ୍ଛିକ ମତକୃପା ଭକ୍ତି, ଏଠି ଲେଖିଲେ ମତକୃପ ଉତ୍ଥିତ ଭକ୍ତି ଯୋଗ, ମୋ କୃପାରୁ ଏ ଭକ୍ତି ଯୋଗରେ ଗୋଟେ ତୁମ କୃପା ଉତ୍ଥିତ ହବ, ନିଷ୍କାମ କର୍ମ ଯୋଗରେ ଭଗବାନଙ୍କର ପ୍ରଥମେ ଏଟା ଭଗବାନଙ୍କ କୃପା ନା, ଆଉ ଭଗବାନ କୃପା ପରେ ଗୁରୁ କୃପା ନା, ଆଉ ଆଗେ ଭଗବାନଙ୍କର କୃପା ହୁଏ ନା, ଆଉ ଗୁରୁ କୃଷ୍ଣ ପ୍ରସାଦ ପାଏ, ଆଗେ ଗୁରୁ ପ୍ରସାଦ ନୁହେଁ, ଆଗେ କୃଷ୍ଣ ପ୍ରସାଦ। ସେଥିପାଇଁ ଆଗେ ଯିଏ ମଠକୁ ଆସନ୍ତି ତାଙ୍କୁ କୌଣସି ଗୁରୁ କଥା ଜାଣିଥାନ୍ତି, ତାଙ୍କୁ ସେବା ଲଗାଏ, ସେବା କର, ଭଗବାନଙ୍କ ସେବାଟା କର, ଭଗବାନଙ୍କ ସେବାଟା କଲେ ଏ ଯୋଉ କୃଷ୍ଣ ପ୍ରସାଦରୁ ଗୁରୁ ମିଳେ, ପୁଣି ଗୁରୁ ପ୍ରସାଦରୁ କୃଷ୍ଣ ମିଳେ, ସେ କୃଷ୍ଣଙ୍କ ପ୍ରସାଦ ପାଇବ, ଏଇଟା ହଉଛି ତାର ନ୍ୟାୟଟା। ତେନାପି ପାପିଷ୍ଟ ସ୍ୱଭାବ ଆନାମ, ଯେ ପାପିଷ୍ଟ ସ୍ୱଭାବ ବ୍ୟକ୍ତି ହେଇଥିବ ବି ଚକ୍ରପାତ ନା, ବିଶ୍ୱନାଥ ଚକ୍ର ଠାକୁର ମାନେ ଭକ୍ତିର ପୁରା ମର୍ମ ଜିନିଷଟା ସବୁ ଲେଖ, ଗୋଟେ ବାପି ହେଇଥିବ, ବଦମାସ ହେଇଥିବ, ସେ ଯେ ଭକ୍ତ ହେଇପାରିବନି ତା ମାନେ ନୁହେଁ, କିନ୍ତୁ ସେ ମନକୁ ମନେ କହିଦେବ ମୁଁ ଦୀକ୍ଷା ନେଇଗଲି, ମୋର ଜପ ଭଜନ କରିବି, ମୋର ହେଇଗଲା, ସେ ତମ ଦୀକ୍ଷା ପିକା କିଛି କାମ ଦେବନି ବାପା, ସେଇଟା ତୁମର ତୁମ ସ୍ୱଭାବଟା ଅଛି, ତୁମକୁ ଏଇ ରାସ୍ତା ଦେଇକି ଯିବାକୁ ପଡ଼େ, କେଉଁ ପଟେ ନିଷ୍କାମ କର୍ମ ଯୋଗ ଦେଇକି ଯିବାକୁ ପଡ଼େ, ଭଗବାନଙ୍କ ଉଦ୍ଦେଶ୍ୟରେ ଫଳବାନ ରଖି ଶ୍ରବଣ କୀର୍ତ୍ତନ ସହିତ ସେବା କର, ଏଇଟା ସେ କହୁଛି। ତା ନାମି ବାପିଷ୍ଟ ସ୍ୱଭାବ ଯାଦୃଚ୍ଛିକ ମତ କୃପା ଉତ୍ଥିତ ଭକ୍ତି ଯୋଗ ଏବଂ ଉଦ୍ଧୃତମ ପ୍ରଭବତେ ଉର୍ଦ୍ଧାର୍ତ୍ତମ ପ୍ରଭବତେ, ତାକୁ ଉପରକୁ ଉଠେଇବ ଯୋଉ ମୋର ଭକ୍ତି ଯୋଗର, ମୋର ଭକ୍ତି ଭକ୍ତି ଯୋଗରୁ ଉତ୍ଥିତ ମୋର କୃପା, ଭକ୍ତି ଯୋଗରୁ ଉତ୍ଥିତ ମୋର କୃପା, ଏଇଟା ଯଦୁକ୍ତମ ସ୍କନ୍ଦେ ସ୍କନ୍ଦ ପୁରାଣରେ ଏଇଟା ଅଛି, କଣ ପାପିଷ୍ଟ ବ୍ୟକ୍ତି ଆସିବ ଏ ରାସ୍ତାକୁ କହିଲେ ହଁ ଓ ଧନ୍ୟ ଶ୍ରୀ ବର୍ଷି କୃପୟା ଜସ୍ୟତେ କ୍ଷଣ ନିଚ ଉତ୍ଫୁଲ୍ଲ କଲେ ବି ଲୁବ୍ଧକୁ ରତି ଉଚ୍ଚତେ। ସ୍କନ୍ଦ ପ୍ରାଣ ନେଇ ଆସିଲେ କି କାହାର ମୃଗାରିର, ଏ ଶୋକ ହେଉଛି ମୃଗାରିର ଚୈତନ୍ୟଚରିତା ମତରେ କୋଉ ଦେବ ଇଏ ପର୍ବତ ମୁନି କହୁଛନ୍ତି, ତାହେଲେ ଦେଖିଦେଲେ ମୃଗାରିକି ତା ଦେହରେ ସବୁ ପୁଲକିତ ହଉଛି, ନୃତ୍ୟ କରୁଛି, ବସ୍ତ୍ର ଉଡ଼େଇକି ନାଚୁଛି, ଆଖିରୁ ଧାରଧାର ଲୋତକ ବୋହୁଛି, ପିମ୍ପୁଟାକୁ ମାରିବାକୁ ଚାହୁଁନି, ସେଠୁ ନାଚିଲେ ପର୍ବତ ମୁନି କହିଲେ ଓ ଦେବର୍ଷି ଓ ଧନ୍ୟ ଦେବର୍ଷି, ଏ ଶ୍ଳୋକଟି କହିଲେ ନିଜ ଉପି ଜାତ ପୁଲକ, ନିଜ ବ୍ୟକ୍ତିର ପୁଲକ ଜାତ ହେଇଯାଉଛି, ଇଏ ହେଉଛି ଭକ୍ତି ଯୁଗର ମହିମା, ସମସ୍ତେ ଭକ୍ତି କରିପାରିବେ, କିନ୍ତୁ ପ୍ରସିଦ୍ଧଟା ହେଲା ଏହା ଆଉ ପ୍ରାୟତଃ କଳିଯୁଗରେ 99% ହେଉଛନ୍ତି କର୍ମାଧିକାରୀ, ସେଥିପାଇଁ ଏମାନଙ୍କ ପାଇଁ ନିଷ୍କାମ କର୍ମ ଯୁଗ। ତେଣୁ ଯାଦୁର୍ଘ ଯଦି କାଲି ରାସ୍ତାଟା କାଲି ଶୁଣିଥିଲା ଦୁଇଟା ପଏଣ୍ଟ ରହିଲା, ଗୋଟେ ରହିଲା ଯଦି ମହତ କୃପା ସେ ପାଇଗଲା ସିଧା 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 ଯୁକ୍ତ ବୈରାଗ୍ୟ ସ୍ତରକୁ ପଳେଇଗଲା। ଆଉ ଏଇଟା ବି ମହତ, ଏଇ ଯୋଉ ନିଷ୍କାମ କର୍ମ କରିକି ତୁମେ ଚିତ୍ତଶୁଦ୍ଧି କରିବ, ପୁଣି ସେ ମହତ କୃପାର ଆବଶ୍ୟକତା ରହିଛି। ସେ ଭଗବାନ କୃପାଟା ଭକ୍ତି ତିଆରି କରିବ ନା, ଭଗବାନଙ୍କର ଭକ୍ତିଟା ଭକ୍ତି ତିଆରି କରିବ। ଭଗବାନଙ୍କ ଭକ୍ତି କରିବାର ଯୋଉ ଭକ୍ତିଟା, ରାଧାରାଣୀଙ୍କର ଯୋଉ ଭକ୍ତି, ରାଧାରାଣୀଙ୍କର ଯୋଉ କୃପା ପ୍ରେମଟା, ସେଟା ଯୋଉ ଆସିଛି ସେଟା ଭକ୍ତ ଅନ୍ତରରେ ଅଛି। ଭକ୍ତକୁ ଭକ୍ତି କଲେ ଯେ ଭକ୍ତିଟା ମିଳିବ, ଆଉ ସେଇ ଭକ୍ତିଟା ପୁଣି ଭଗବାନଙ୍କୁ, ସେଟା ତ ଭଗବାନଙ୍କର ଆଉ। ତେଣୁ ସେ ନିଷ୍କାମ କର୍ମ ଯୋଗୁଁ ଯାଇ ଚିତ୍ତ ଶୁଦ୍ଧି ହେଲା ପରେ ପୁଣି ସେତେବେଳେ ତୁମେ ମହତ କୃପା ପ୍ରାପ୍ତ ହଉ। ଆଉ ଏଠି କିଏ ଡାଇରେକ୍ଟ ମହତ କୃପା ପ୍ରାପ୍ତ ହଉ, ତାକୁ ଆଉ ଏସବୁ ସ୍ତର ଦେଇକି ହଠାତ୍ ସେ ଉଠି ଅଫ୍ ଲିଫ୍ଟ, ଯେମିତି ଗୋଟେ ଲିଫ୍ଟ ଅଛି ଗୋଟେ ଷ୍ଟେପ୍ସ ଅଛି, ସେ ହଠାତ୍ ପଳେଇଯିବ ସେ ଉପରକୁ। ଆଉ ସେ ଯିଏ କ'ଣ କଲା ଲିଫ୍ଟରେ ଗଲା, ସେ କ'ଣ ଷ୍ଟେପ୍ କ୍ରସ୍ କଲାନି କି କରିଯାଇଛି ସବୁ ସେଭଳି ସେ କହିଲେ। ଆଚ୍ଛା ପରବର୍ତ୍ତୀ ଶ୍ଲୋକ ସିଦ୍ଧ ସ୍ୱାମୀଙ୍କର ଭଲ ରହିଛି। ସିଦ୍ଧ ସ୍ୱାମୀ ୟା ପରବର୍ତ୍ତୀ ଶ୍ଲୋକ କହୁଛନ୍ତି, ନନୁ ଏବଂ ପ୍ରକୃତି ଅଧିନାୟ ଚେତ୍ ପୁରୁଷସ୍ୟ ପ୍ରବୃତ୍ତିସ୍ଥ ହି ବିଧି ନିଷେଧ ଶାସ୍ତ୍ରସ୍ୟ ବ୍ୟର୍ଥମ ପ୍ରାପ୍ତମ ଇତି ଆଶଙ୍କା। ତାହେଲେ ଆପଣ ଯୋଉ କହୁଛନ୍ତି କହିଲେ ନା, ସ୍ୱଭାବ ହଉଛି ବଳବାନ, ସ୍ୱଭାବ ଯେତେବେଳେ ବଳବାନ ଲୋକଟା କ'ଣ କରିବ, ପ୍ରକୃତ ଜ୍ଞାନବାନ, ଜ୍ଞାନବାନ ବ୍ୟକ୍ତି ମଧ୍ୟ କଣ୍ଟ୍ରୋଲ କରିପାରୁନି ତା ସ୍ୱଭାବଟାକୁ। ତାହେଲେ କ'ଣ କରାଯିବ, ତାର ଶାସ୍ତ୍ର କାହିଁକି ଏତେ କଥା ବିଧି ନିଷେଧ ଦେଲା, ସ୍ୱାମୀପାଦଙ୍କର ପ୍ରଶ୍ନ କାହିଁ। ଯଦି ଗୋଟେ ଲୋକର ସ୍ୱଭାବ ବଦଳିବ ନାହିଁ, ତାର ଅନାଦିକାଳ ଯୋଉ ସଂସ୍କାରଟା ରହିଛି ସେଇଟା ରହିବ, ତାର ଶାସ୍ତ୍ର ଏତେ କଥା କାହିଁ ଲେଖା, ଏଇଟା କର ଏଇଟା କରନି, ତାହେଲେ ଏଇଟା ବ୍ୟର୍ଥ ନା। ଯେ ସ୍ୱଭାବଟା, ପୂର୍ବର ସ୍ୱଭାବଟା ବଳବାନ, ପ୍ରକୃତିଟା ବଳବାନ, ତାହେଲେ ଶାସ୍ତ୍ର କାହିଁ କହିଲା ଏଇଟା କର ଏଇଟା କର ଏଇଟା କରିବା ଦରକାର ନାହିଁ, ଏଇଟା ଏଇଟା ବିଧି ନିଷେଧ ଶିକ୍ଷା ଲେଖୁଛନ୍ତି। ନନୁ ଏବଂ ପ୍ରକୃତିଧୀନ ଏବଚତ୍ ପୁରୁଷସ୍ୟ, ଯଦି ପୁରୁଷ ପ୍ରକୃତି ଅଧୀନରେ ରହେ, ପ୍ରବୃତ୍ତି ତାର ଏଇଟା ପ୍ରବୃତ୍ତି ସ୍ଥି, ତେବେ ବିଧି ନିଷେଧ ଶାସ୍ତ୍ରସ୍ୟ ବ୍ୟର୍ଥ। ଶାସ୍ତ୍ରରେ ଯଦି ବିଧି ଲେଖା ଏଇଟା କର ଏଇଟା କରନି, ଏଇଟା ବ୍ୟର୍ଥ ହେଇଗଲା। ତା ତ ଯୋଉ ସ୍ୱଭାବ ସେ ସ୍ୱଭାବ ରହିବ ହେଲେ ନା, ଶାସ୍ତ୍ର ଯୋଉ ବିଧି ନିଷେଧ ଦେଇଛି ଗୋଟିଏ ଜିନିଷ ପାଇଁ, ପ୍ରକୃତି ତୁମେ ବିଶ୍ୱସିତ ରହିବାକୁ ପଡିବ। ଏଇ ଶ୍ଲୋକରେ ଭକ୍ତିନ ଠାକୁର ଏତେ ସୁନ୍ଦର କଥା ଲେଖିଛନ୍ତି, ତାଙ୍କର ପୁରା ଏଇ ଦୁଇଟା ଶ୍ଲୋକ ସେ ରତ୍ନ ଭଳିଆ ଲେଖିଦେଇଛନ୍ତି, ପୁରା ସାର ଜିନିଷ ଯେମିତି ଗତକାଲି ପଢୁଥିଲେ, ପୁରା ବହୁତ ସୁନ୍ଦର ଜିନିଷ ଲେଖିଛନ୍ତି। ଏସବୁ ବୈଷ୍ଣବ ସିଦ୍ଧାନ୍ତ ପୁରା ଆକୁ ତ ନ ଜାଣିପାରିଲେ ତୁମେ ଗଲା ଠକିଯିବ, ତୁମେ ନିରାଶ ହେଇଯିବ, ତୁମେ ଯେତେ ଚାହିଁଲେ କ'ଣ ହବ, ଆମେ ତ ଆମର ପ୍ରାପ୍ୟ ହିସାବରେ ବନ୍ଧା ହେଇକି ରହିଛେ, ଆମର ତ ନିଷ୍କାମ ଏଇ କର୍ମଯୋଗ ଦେଇକି ଆମେ ଯିବା, ତା ଭିତରେ ସେଟା କରିପାରିଲେ ସେ ସ୍ତରକୁ ଯିବ ନହେଲେ ତୁମେ ରହିବ ଆଉ ଅଟକିକି ରହିବ, ସେଥିରେ ଯେତେ ଚେଷ୍ଟା କଲେ ବି ହେଇପାରିବନି। ଇନ୍ଦ୍ରିୟସ୍ୟାର୍ଥେ ରାଗ ଦ୍ୱେଷ ବ୍ୟବସ୍ଥିତ ତୟୋନ ବସମାଗଚ୍ଛେ ତତୌହ୍ୟସ୍ୟ ପରିପନ୍ଥିନ। ଇନ୍ଦ୍ରିୟ ଭୋଗ୍ୟ ବିଷୟବସ୍ତୁ ପ୍ରତି ଜୀବର ସାଧାରଣତଃ ରାଗ ଦ୍ୱେଷ ଥାଏ, କିନ୍ତୁ ବ୍ୟକ୍ତି ଇନ୍ଦ୍ରିୟ ଏବଂ ଇନ୍ଦ୍ରିୟ ଭୋଗ ବସ୍ତୁମାନଙ୍କର ନିୟନ୍ତ୍ରଣାଧୀନ ହେବା ଉଚିତ ନୁହେଁ। ବ୍ୟକ୍ତି ଇନ୍ଦ୍ରିୟ ଏବଂ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁମାନଙ୍କର ନିୟନ୍ତ୍ରଣାଧୀନ ହେବା ଉଚିତ ନୁହେଁ, କାରଣ ଏଗୁଡ଼ିକ ଆତ୍ମାନୁଭୂତି ଲାଭ ମାର୍ଗରେ ପ୍ରତିବନ୍ଧକ ଅଟନ୍ତି। ଏ ଶ୍ଲୋକଟି କାହିଁ କହିଲେ, ତାଙ୍କର ସିଧ ସ୍ୱାମୀ ପ୍ରଶ୍ନ ଉଠେଇଲେ, ଅର୍ଜୁନ ପ୍ରଶ୍ନ ଉଠେଇବେ, ଆପଣ କହୁଛନ୍ତି ସ୍ୱଭାବଟା ହଉଛି ବଳବାନ, ତା ସ୍ୱଭାବ ଯଦି ବଳବାନ, ଶାସ୍ତ୍ରରେ ବିଧି ନିଷେଧ କାହିଁ ଲେଖାଗଲା। ଭକ୍ତିମ ଠାକୁର ଲେଖୁଛନ୍ତି ଏ ଶ୍ଲୋକଟି ବହୁତ ସୁନ୍ଦର ଲେଖିଛନ୍ତି ଆଚାର୍ଯ୍ୟମାନେ, ସେମାନେ ସବୁ ଏତେ ସୁନ୍ଦର ଏଭଳି ଭାବରେ କେହି ମନେ କରିବେ ନାହିଁ ଯେ, ହରେ କୃଷ୍ଣ, ଏଭଳି ଭାବରେ କେହି ମନେ କରିବେ ନାହିଁ ଯେ ବିଦ୍ୱାନ ପୁରୁଷ ଅନାତ୍ମା ଓ କେଉଁଟା ପଡ଼ୁଛି ନା, ଏଇଟା ନୁହେଁ, ଯଦି କେହି କୁହନ୍ତି ଇନ୍ଦ୍ରିୟ ଅର୍ଥ ରୂପ ବିଷୟ ସ୍ୱୀକାର କରିଲେ ଜୀବର ଅଧିକତର ବିଷୟ ବନ୍ଧନ ସମ୍ଭବ, କର୍ମମୁକ୍ତି ସମ୍ଭବ ହେବେ ନା, ତେବେ ଶ୍ରବଣ କର। ଯଦି କେହି ପ୍ରଶ୍ନ କରନ୍ତି ଆମେ ଯେତେ ବିଷୟକୁ ଭୋଗ କରିବା ସେତେ ବନ୍ଧନ ହେବାକୁ ଯିବ ନା, ଇନ୍ଦ୍ରିୟ ମାନେ ବିଷୟ ସହିତ ତୁମେ ଯେତେବେଳେ ଶରୀର ଭିତରେ ରହିଛ ନା ତୁମେ ବିଷୟ ସହିତ ରହିବ, ଯେଉଁ ଶରୀର ରହିଛି ଧନ ଦରକାର କି ନାହିଁ, ଭୋଜନ ଦରକାର କି ନାହିଁ, ସବୁ ରହିବ। ତୁମେ ଭୋଜନ କରିବ କିନ୍ତୁ ଅଧିକ ଭୋଜନ କରିବନି, ଭୋଜନ ଦରକାର। ଜଣେ ଇନ୍ଦ୍ର ସଂଯମ କରିପାରନ୍ତି, ସେ ବିବାହ ହବ, ବିବାହ ହବାକୁ ପଡ଼ିବ ତାକୁ, ନ ବିବାହ ସେ ନରକକୁ ଯିବ। ସେ ପରସ୍ତ୍ରୀ ଗମନ କରିବ, ପରସ୍ତ୍ରୀ ଗମନ ଯେମିତି ଆଜିକାଲି ହଉଛି ସବୁ ନରକକୁ, ସେମାନେ ଷ୍ଟ୍ରେଟ ନରକକୁ ଯିବେ, ସେମାନେ ତାଙ୍କ ପାଇଁ ତ ନରକ ପାଇଁ ପୁରା ରାସ୍ତା ଖୋଲା। ସେ ତ ବିବାହ ପ୍ରଥା ଦିଆଗଲା, କିନ୍ତୁ ବିବାହ ଅର୍ଥ ନୁହେଁ ତୁମେ ଆସକ୍ତି ହବ, କାରଣ ବିଷୟ ଦରକାର, ଇନ୍ଦ୍ରିୟ ଅଛନ୍ତି ମାନେ ବିଷୟ ଦରକାର, କିନ୍ତୁ ରାଗ ଦ୍ୱେଷ ଦୁଇଟା ବଢ଼େଇବନି। ଗୀତାବାଣୀ ନା, ବହୁ ସାବଧାନ ଶୁଣିବାକୁ ପଡିବ। ତୁମେ ବିବାହ ହବ, ବିବାହ ହବା ଅର୍ଥ ନୁହେଁ ଯେ ତୁମକୁ ଗୋଟେ ମିଳିଗଲା ଲାଇସେନ୍ସ, ଆରେ ପୁଣି ଇନ୍ଦ୍ରିୟ ମାନେ ଯେ ରାଗରେ ପଡ଼ିଗଲେ, ଆସକ୍ତିରେ ପଡ଼ିଗଲେ, ପୁଣି ତୁମେ ଶରୀର ବନ୍ଧନ ରହିଲ। ବିଷୟ ରହିବ, ବିଷୟକୁ ତୁମେ କାଟିପାରିବନି। ଯେମିତି ସାଧୁ, ସାଧୁ ବି ଟଙ୍କା ସହିତ ଡିଲିଙ୍ଗସ୍ କରୁଛି, ଗୋଟେ ଅସାଧୁ ବି ଟଙ୍କା ସହିତ ଡିଲିଙ୍ଗସ୍ କରୁଛି, କିନ୍ତୁ ଦୁଇ ଜଣଙ୍କର ସାଧୁ ଯଦି ଆସକ୍ତି ରହିବ ସେ ବନ୍ଧନ ପଡ଼ିବ। ସେଟା ଭକ୍ତିମ ଠାକୁର ଏଠି ରଚନା କରୁଛନ୍ତି। ବିଷୟ ସକାଳେ ଯେ ଜୀବର ବିରୋଧୀ ତାହା ନୁହେଁ, ସେ ମହାତ୍ମା ମହାଜନ ଯେ ଲେଖିଦେଇଛନ୍ତି, ବିଷୟଟା ଜୀବର ଗୋଟେ ବିରୋଧୀ ସେଟା ନୁହେଁ। କପଡ଼ା ଖଣ୍ଡ ପିନ୍ଧିବେ କି ନାହିଁ, ପିନ୍ଧିବ, କପଡ଼ା ପ୍ରତି ଗୋଟେ ଆସକ୍ତି ହବ। ଘର ଗୋଟେ ଘର ରହିବ କି ନାହିଁ, ସାଧୁ ବି ଗୋଟେ ଘର ଭିତରେ ରହିବ, ଗୋଟେ ଗୃହସ୍ଥ ବି ଗୋଟେ ଘର ଭିତରେ ରହିବ, ସେ ରହିବ କି ନାହିଁ ସଂସାର ଭିତରେ। ଡିଫରେଣ୍ଟ କ'ଣ, ଡିଫରେଣ୍ଟ ଗୋଟେ ଆଟାଚମେଣ୍ଟ, ଯେଉଁ ଘର କରୁଛ ଏଇଟା ମୋର ଘର ନା, ତୁମେ ଘର କର କିନ୍ତୁ ସେଟା ତୁମର ନୁହେଁ, କାରଣ ତୁମକୁ ସ୍ୱର ଛାଡ଼ିବାକୁ ପଡିବ। ତୁମେ ଯୋଉ ଏଇ ଯୋଉ ଆସକ୍ତିଟା ବଢେଇଦେଲ, ଆସକ୍ତି ତୁମେ ଆଉ ଗୋଟେ ସ୍ୱର ରହିଲ, ଏ ଦୁଇ ଆସକ୍ତ ରାଗ ଦ୍ୱେଷ ଦୁଇଟା ଯେତେ ପର୍ଯ୍ୟନ୍ତ ତୁମେ ଥିବ, ତୁମେ ସଂସାରକୁ ଆସିବାକୁ ହିଁ ପଡିବ। ଭକ୍ତି ଯୁଗରେ ଏଇଟା ହଉଛି ଗୋଟେ ଲକ୍ଷଣ, ଭକ୍ତି ଯୁଗରେ ସମଭାବଗାମ ଆସିବା। ଭକ୍ତି ଗଲାପରେ ତୁମେ ଦୋଷ ରହିଲା, ଏ ହିଂସାବାଦ ଯୋଉ କୁହନ୍ତି ନା, ସୁହିଂସାବାଦ ଗୁଡା ରହୁଛି, ତୁମେ ପୁଣି ଗୋଟେ ସ୍ୱର ଧରିବ। ତୁମେ ଇମେ ବି ଏଠି ଓଡ଼ି, ତୁମେ ଗୋଟେ ଭକ୍ତ ହେଇପାର, ପୁଣି ଆଉ ଗୋଟେ ସ୍ୱର ଧରିବାକୁ ପଡିବ। କାରଣ ଦୁଇଟା ହିଁ ମୃତ୍ୟୁ ସମୟ ଭିତରେ ଚିନ୍ତା ଆସେ, ମୃତ୍ୟୁ ସମୟ ଭିତରେ ଦୁଇଟା ଆସିବ, ଯାହା ପ୍ରତି ଆସକ୍ତି ଥିବ ଆସିବ, ଯାହା ପ୍ରତି ଦ୍ୱେଷ ଥିବ, ଶତ୍ରୁତା ଥିବ ଆସିବ। ମୃତ୍ୟୁ ପୂର୍ବରୁ ଦୁଇଟାକୁ ଛାଡ଼ିବାକୁ ପଡିବ। ବିଶ୍ୱାସ ଭକ୍ତି ଠାକୁର ସେ ରଚନା କରୁଛନ୍ତି, ବିଶ୍ୱାସ କଲେ ଯେ ଜୀବର ବିରୋଧୀ ତାହା ନୁହେଁ, ବିଷୟ ଯେ ରାଗଦ୍ୱେଷ ସେଇଟା ହଉଛି ପରମ ଶତ୍ରୁ। ବିଷୟର ରାଗଦ୍ୱେଷଟା ଶତ୍ରୁ, ବିଷୟ ଶତ୍ରୁ ନୁହେଁ, ଧନଟା ଶତ୍ରୁ ନୁହେଁ, ଧନ ପ୍ରତି ଆସକ୍ତି ଶତ୍ରୁ, ଆଉ ଧନ ପ୍ରତି ଦ୍ୱେଷ ବି ଶତ୍ରୁ। ତେଣୁ ଧନକୁ ଦ୍ୱେଷ କରିବ, ମୋର ଟଙ୍କା ପଇସା ଦରକାର ନାହିଁ, ତାପରେ କ'ଣ କରିବ, ଦରିଦ୍ର ହବ, ଖାଇବାକୁ ମିଳିବନି, ପୁଣି ଷ୍ଟ୍ରଗଲିଂ କଲିବ। ସେ ବିଷୟଟା ଦରକାର, ତୁମର ଆସକ୍ତି ହବନି କି ଦ୍ୱେଷ କରିବନି, ତାହା ବୁଝିବାର ଏ ଶ୍ଳୋକଟି ସେ ବୁଝାଉଛନ୍ତି। ରାଗ ଦ୍ୱେଷ ଇନ୍ଦ୍ରିୟ ଇନ୍ଦ୍ରିୟାଶକ୍ତି ରାଗ ଦ୍ୱେଷ ବ୍ୟବସ୍ଥିତ, ଇନ୍ଦ୍ରିୟ ଆଉ ଇନ୍ଦ୍ରିୟ ବିଷୟବସ୍ତୁରେ ସବୁଠୁ ବଡ ଶତ୍ରୁ ହଉଛି କି ରାଗ ଆଉ ଦ୍ୱେଷ। ଇନ୍ଦ୍ରିୟ ତୁମର ରହିବ, ତୁମେ ଦେଖିବ, ଦେଖିବନି କେମିତି, ତୁମେ ଦେଖିବନି କେମିତି, ଯୁଆଡ଼େ ଯିବ, ଗୋଟେ ନାରୀ, ତୁମ ଘରେ ନାରୀ ଅଛନ୍ତି, ବାହାରେ ବି ନାରୀ ଅଛି, ସବୁ ଅଛନ୍ତି, ନାରୀ ପାଇଁ ଜଗତ ରହିବନି ନା କ'ଣ, ନା ପୁରୁଷ ପାଇଁ ନାରୀ ରହିବେ ନା ନାରୀ ପାଇଁ ପୁରୁଷ, ସବୁ ଯିବ ଅଛନ୍ତି, ତୁମେ ତୁମକୁ ସମିତି ଦେଖିବ। ତୁମ ଇନ୍ଦ୍ରିୟ ତାଙ୍କର ଦୋଷ କରିବା ଉଚିତ ନାହିଁ କି, ହେ ନାରୀଟା ତ ଘୃଣା କରିବନି କି ଆସକ୍ତି ହବନି, ଏଇଟା ତ ହଉଛି ସବୁଠୁ ବଡ ଜିନିଷ। ବିଷୟର ଯେଉଁ ରାଗଦ୍ୱେଷ ତାହା ଜୀବର ଶତ୍ରୁ, ଅତେ ବିଷୟ ସ୍ୱୀକାର କରିବା ସମୟରେ ରାଗଦ୍ୱେଷର ବଶୀଭୂତ ହେବେ ନା। ବିଷୟକୁ ସ୍ୱୀକାର କରୁଛ, ଗ୍ରହଣ କରୁଛ, ରାଗଦ୍ୱେଷର ବ୍ୟବସ୍ଥିତ ହବ ନା। ଯାହା ମିଳିଲା ସେ ଭୋଜନ କଲ, ଭୋଜନର ଆସକ୍ତି ରଖିବନି କି ଏଇଟା ଖାଇବି ଏଇଟା ଖାଇବି, ତା ଦୋଷ ବି କରିବନି। ଧନ ନାରୀ ଯାହା ଶରୀର ପିନ୍ଧିବା ଖାଇବା ଘର ଦ୍ୱାର ଯାହା ବି ରହିଛି, ଏଇଟା ହଉଛି ପ୍ରିନ୍ସିପଲ। ତାହେଲେ ସମସ୍ତ ବିଷୟ ସ୍ୱୀକାର କରି ମଧ୍ୟ ତୁମେ ବିଷୟରେ ଆବଦ୍ଧ ହବ ନା। ଯେମିତି ଆମେ ଚିନ୍ତା କରିବା, ଯୁଧିଷ୍ଠିର ମହାରାଜ, ଅମ୍ବରୀଶ ମହାରାଜ, ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ, ଜନକ ମହାରାଜ, ଏମାନଙ୍କର କେତେ ଗୋଟେ ଗୋଟେ ରାଜଧାନୀ, ଏମାନେ ରାଜା ଥିଲେ, ଇଏ ତ ପାଞ୍ଚ ବର୍ଷିଆ ରାଜା, ଏଇଟା ଯେଉଁ ରାଷ୍ଟ୍ରପତି କ'ଣ, ସେ ରାଷ୍ଟ୍ରପତି ହଉଛନ୍ତି, ରାଜା ହଉଛନ୍ତି, ଯେ ତମକୁ କେତେ ବଡ ବଡ଼ ଦିଆଯାଉଛି, କ'ଣ ତୁମେ ପାଞ୍ଚ ବର୍ଷ ପରେ ତୁମେ ପୁଣି କିକ୍ ଆଉଟ୍ ହେଇଯିବ। ସେମାନେ ନାହିଁ, ସେମାନେ ସେମିତି ନୁହନ୍ତି, ସେମାନଙ୍କୁ ସେମାନେ ଛାଡ଼ିକି ଯାଉଥିଲେ, ତାଙ୍କ ପ୍ରଜା କେବେ କେଉଁ ଚାହୁଁନଥିଲେ। କୌଣସି ରାଜା ନାହାନ୍ତି ଯେଉଁ ରାଜା ଗଲାବେଳେ, ଯେତେ ହିଷ୍ଟ୍ରି ଆମେ ଦେଖିବା, ତାଙ୍କ ପ୍ରଜାମାନେ କାନ୍ଦୁନଥିଲେ, ସମସ୍ତେ ମନା କରୁଥିଲେ, ଆପଣ ଯାଆନ୍ତୁନି ରାଜ୍ୟ ଛାଡ଼ି, ସେମାନେ ପଳାଉଥିଲେ, କାହାକୁ ବାହାର କରାଯାଉନଥିଲା, ଏମିତି ସମୟ ନଥିଲା। ସେମାନେ ବି ତାଙ୍କ ପାଖରେ ସ୍ତ୍ରୀ ଥିଲା, ଧନ ଥିଲା, ସବୁ ଥିଲା, ସେମାନେ କେବେ କ'ଣ କରନ୍ତି, କେବେ ଆସକ୍ତି ହୁଅନ୍ତି କି ଦ୍ୱେଷ ବି କରନ୍ତି, ଏଇଟା ଭଗବାନଙ୍କର। ଭଗବାନ ସେଥିପାଇଁ ଭକ୍ତ ଦୁଇ ପ୍ରକାର ଦିଷ୍ଟ ଅଧିଷ୍ଟମ ଚ ଏ ଚକ୍ରପ୍ରଧାନ ସିଦ୍ଧାନ୍ତ ଆଉ କିଏ ଦେଇପାରିବେନି କେହି ବିଶ୍ୱରେ ଆଚାର୍ଯ୍ୟ ନାହାନ୍ତି ତାଙ୍କ ସଂସ୍କୃତ ତାଙ୍କର ଯୋଉ ସିଦ୍ଧାନ୍ତ ଭକ୍ତିର ସେ ସୁଦାମ ଚରିତ୍ର ଲେଖୁଛନ୍ତି ଭଗବାନ ଚିନ୍ତା କରୁଛନ୍ତି ସୁଦାମ ତ ଭଗବାନଙ୍କର ମୋର ଭକ୍ତ ନା ଭକ୍ତର ଭକ୍ତିର ଆନୁଷଙ୍ଗିକ ଫଳ ହେଲା ସାଙ୍ଗେ ସାଙ୍ଗେ ଧନ ମିଳିଯିବ ଧର୍ମ ଅର୍ଥ କାମ ମୁଖ୍ୟଟା ଯେମିତି ଗଛ ତୁମେ ଲଗେଇଲ ଗଛରେ ଆମ୍ବ ଫଳୁ କି ନ ଫଳୁ ଛାଇଟା ମିଳିବ କି ନାହିଁ ପତ୍ର ମିଳିବ କି ନାହିଁ ଶୁଖିଲା ଜାଳ ମିଳିବ କି ନାହିଁ ଏଇଟା ତ ଆନୁଷଙ୍ଗିକ ଫଳ ଅନୁସଙ୍ଗୀ ଫଳ ମାନେ ସେକେଣ୍ଡାରୀ ରେଜଲ୍ଟ ଯାହା କୁହାଯାଏ ପ୍ରାଇମେରୀ ରେଜଲ୍ଟ ହେଲେ ମୁଖ୍ୟ ଜିନିଷଟା ହେଲା ଆମ୍ବ ଯଦି ଆମ୍ବଟା ନ ମିଳୁଛି ଛାଇଟା ମିଳିବ ଜାଳ ମିଳିବ ପତ୍ର ମିଳିବ ସେଇଟା ଭକ୍ତି କେହି କରିବା ମାତ୍ରେ ତାକୁ ଭକ୍ତି ମିଳୁ ନ ମିଳୁ ତାକୁ ଧର୍ମ ଅର୍ଥ କାମ ମିଳିଯିବ ମୁକ୍ତି ଏଟା ତ ମିଳିବା କଥା ଭଗବାନ ଚିନ୍ତା କରୁଛନ୍ତି ଦ୍ୱାରକାପୁରରେ ସୁଦାମ ଏତେ ଦରିଦ୍ର କେମିତି ହେଲା ଗୋଟେ ବସ୍ତ୍ର ପିନ୍ଧିଛି ପୁଣି ଜୀର୍ଣ୍ଣ ବସ୍ତ୍ର ଭଗବାନ ସେଠି ଚିନ୍ତା କଲେ ଓହୋ ସିଏ ପୂର୍ବରେ କେବେ ମୋତେ ଭୋଜନ କଲାବେଳେ ସବୁବେଳେ ଗୋଟେ ଜିନିଷ ମାଗିଛି ମୋର କେବେ ଧନ ମୋତେ ଦବନି ମୋର କେବଳ ଆପଣ ଦରକାର ଧନ ମୋର ଦରକାର ନାହିଁ ସେଠି ଚକ୍ରପତି ଲେଖିଛନ୍ତି ଭକ୍ତ ଦିବିଦ୍ଧ ସେଠି ସେ ନିଜେ ପ୍ରଶ୍ନ ଉଠେଇଛନ୍ତି କାରଣ ତାଙ୍କୁ ତ ଭଗବାନଙ୍କ ଯଦି ଭଗବାନ ଦେଖିବା ପାଇଁ ଯାଇ ତାଙ୍କ ରାଇଟିଂରେ ଦେଖିବ ସେ ଏମିତି ଏମିତି ସୁନ୍ଦର ସିଦ୍ଧାନ୍ତ ଲେଖିଛନ୍ତି ଆଚ୍ଛା ଯଦି ସୁଦାମଙ୍କୁ ଧନ ଭଗବାନ ଦେଇନାହାନ୍ତି ତାହେଲେ ଧ୍ରୁବ ପ୍ରହଲ୍ଲାଦକୁ କାହିଁକି ଧନ ଦେଲେ ଭଗବାନ ଧନ ଦିଅନ୍ତି ନାହିଁ ବୋଲି ଏ ସିଦ୍ଧାନ୍ତ କେବେ ଠିକ ନୁହେଁ ଆଉ ଦିଅନ୍ତି ବୋଲି ଦିଅନ୍ତି କି ଦିଅନ୍ତି ନାହିଁ ନାହିଁ ଦିଅନ୍ତି ଆଉ ଦିଅନ୍ତି ବି ନାହିଁ ସେଟା ତ ଭକ୍ତ ଉପରେ ନିର୍ଭର କରେ କାହାକୁ ବିପଳ ଧ୍ରୁବ ପ୍ରହଲ୍ଲାଦଙ୍କୁ ବିପୁଳ ଧନ ଦେଇଛନ୍ତି ଅମ୍ବରୀଶଙ୍କୁ ବିପୁଳ ଧନ ଦେଇଛନ୍ତି ତା କାହିଁକି ଦେଲେ ଚକ୍ରବର୍ତ୍ତୀ ଉଠାଉଛନ୍ତି ଦୁଇ ପ୍ରକାର ଭକ୍ତ ଗୋଟେ ଦିଷ୍ଟ ଗୋଟେ ଅଦିଷ୍ଟ ଗୋଟେ ପ୍ରକାର ଭକ୍ତ ଅଛନ୍ତି ସେମାନେ ଭାରି ଧନକୁ ଦ୍ୱେଷ କରନ୍ତି ସେ ଭଗବାନ ପ୍ରାର୍ଥନା କରନ୍ତି ମୋତେ ସବୁ କରିବେ ମୁଁ ଧନ ଦେବନି ମୋର ଧନ ଦରକାର ନାହିଁ ବିଲକୁଲ ନା କାହିଁକି ନା ଭଗବାନ ତ ଭକ୍ତ ତ ଚାହୁଁନି ଭଗବାନ ତାକୁ ଦେବେ କି ଭକ୍ତ ତ ଯାହା କାମନା କରିବେ ଭଗବାନ ଦେବେ ନା ଆମ ଭଳିଆ ଭକ୍ତ ନୁହେଁ ଆମେ ମାଗିଲେ ଭଗବାନ କୋଟିଏ ଦେବେ ଭଗବାନ ଦେବେନି କାହିଁକି ଜାଣିଛି ଭଗବାନଙ୍କୁ ଜାଣିଛି କୋଟିଏ ଦେଲା ମାନେ ୟା ଗୋଟିଏ ମାଳା ବି କରିବନି ନା ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ବିଲକୁଲ ମନା କରନ୍ତି ଦୁଇ ପ୍ରକାର ଭକ୍ତ ଅଛନ୍ତି ସବୁ ଭକ୍ତ ମନା କରନ୍ତିନି ଦିଷ୍ଟ ଭକ୍ତ ଯେଉଁମାନେ ସେମାନେ ଦ୍ୱେଷ କରନ୍ତି ଧନ ପଦବୀ ଏଗୁଡ଼ା ତାଙ୍କର କିଛି ଦରକାର ନାହିଁ ସୁଦାମ ଭଳିଆ ବ୍ରାହ୍ମଣ ସେ ଜାଣିଥିଲେ ବିଶ୍ୱରେ କେଡ଼ ବଡ଼ ବଡ଼ ଯଜ୍ଞ କରିକି କ'ଣ କମେଇ ପାରିଥାନ୍ତେ ସେ ନା ମୁଁ କେବେ ବି ଜିନିଷ ମୋର ଦରକାର ନାହିଁ ମୋର ଧନ ବିଲକୁଲ ଦରକାର ଆଉ ଦ୍ୱେଷ କୁହାଯାଏ ଦ୍ୱେଷିତ ଭକ୍ତ ଯେହେତୁ ଗୋସାଇ ମାନେ ତାଙ୍କୁ ଭଲ ଲାଗେନା ସମ୍ମାନ କେହି ଦେଲେ ତାଙ୍କୁ ଭଲ ଲାଗେନା ବୁଝା କର ମୋ ପାଖ ଆମ ପାଖକୁ ଆସିନି ସମ୍ମାନ ଆମକୁ ଦିଅନି ତାଙ୍କ ସମ୍ମାନଙ୍କୁ ଭୟ କଳି ଯୁଗରେ ଭକ୍ତି କ'ଣ କଳି ଯୁଗରେ ସବୁ ଦରକାର ଲୋକ କହୁଛି ମୁଁ ଭକ୍ତି କରିବି ନା 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 ତୁମେ ଚାହୁଁଛ ନା ସବୁ ଜିନିଷ ଭକ୍ତି ଯିଏ ଅଲଗା ଚାହୁଁଛି ତାକୁ ଭକ୍ତି ମିଳିବନି ତମେ ବଡ଼ ହେବା ପାଇଁ ଚାହୁଁଛ ମୋର ଏମିତି ହେବି ସେମିତି ହେବି ତୁମକୁ ଭକ୍ତି କହିଁକି ମିଳିବ ତୁମକୁ ସେଇଟା ମିଳିବ ତୁ ଯାହା ଚାହୁଁଛ ତୁମ ଭୋଜନଟା ସେଇଥିର ଫଳ ମିଳିବ ଦିଷ୍ଟ ଭକ୍ତ ଯେଉଁମାନେ ସେମାନେ ଦ୍ୱେଷ କରନ୍ତି ଭୋଜନ କଲାବେଳେ ସବୁବେଳେ ଭଗବାନଙ୍କୁ କୁହନ୍ତି ପ୍ରଭୁ ମୋତେ କେବେ ଦେବ ଏସବୁ ଜିନିଷ ମୋର କେବଳ ଆପଣ ଦରକାର ଆଉ ଜଣେ ହେଉଛନ୍ତି ଅଦିଷ୍ଟ ଭକ୍ତ ଅଦିଷ୍ଟ ଭକ୍ତ କିଏ ଧ୍ରୁବ ପ୍ରହ୍ଲାଦ ଅମ୍ବରୀଶ ଏମାନେ ଏମାନଙ୍କୁ ଦେଲେ ମନା କରିବେନି ନଥିଲେ ବି କିଛି କହିବେନି ଯେତେ ଧନ ଥିଲେ ବି ଭଗବାନ ସବୁ ଦେଲେ ଧ୍ରୁବ ମହାରାଜଙ୍କୁ ପ୍ରହ୍ଲାଦ ମହାରାଜଙ୍କୁ ସେଟା ସେ ତାଙ୍କ ପ୍ରତି ଦ୍ୱେଷ କରନ୍ତିନି କି ଆସକ୍ତି ହୁଅନ୍ତି ଏଇଟା ହାଇ ଷ୍ଟାଣ୍ଡାର୍ଡ ଥିଲେ ବି ସେଟା ଭଗବାନଙ୍କର ତା ପ୍ରତି ଆସକ୍ତି ନାହିଁ କି ଦ୍ୱେଷ ବି ନାହିଁ ଦୋଷ ବିଷୟରେ ନାହିଁ ଦୋଷ ହେଉଛି ଇନ୍ଦ୍ରିୟର ଦୋଷ ହେଉଛି ରାଗଦ୍ୱେଷ ଦୋଷ କେବେ ବିଷୟରେ ନାହିଁ କେବେ ନାହିଁ ଆମେ କାହାକୁ କୌଣସି ନାରୀକୁ ଦୋଷ ଦେବା ଉଚିତ ନୁହେଁ ଧନକୁ ଦୋଷ ଦେବା ଉଚିତ ନୁହେଁ କିଛି ଦୋଷ ହେଉଛି ଆମର ଏ ସେ କଥା ସେ କହୁଛନ୍ତି ପ୍ରଦ୍ୟୁମ୍ନ ଠାକୁର ଯେପର୍ଯ୍ୟନ୍ତ ପ୍ରାକୃତ ଦେହ ଅଛି ସେ ପର୍ଯ୍ୟନ୍ତ ବିଷୟ ସ୍ୱୀକାର ଅବଶ୍ୟ କରିବାକୁ ହେବ ତ ଦେହଟା ଅଛି ମାନେ ତାର ବିଷୟ ଦରକାର ଆଉ ଆଗରୁ ବାବାଜୀ ମାନେ କୋଉଥିରେ ରହୁଥିଲେ କହିଲେ କୋଉଠି ରହୁଥିଲେ ପକା କୁଡ଼ିଆ ଯେଉଁ ଚାଳ ଘର ଗାଁରେ ଛାଣ ମାଗି ଆଣିବେ ବାଉଁଶ ଦୁଇଟା ଆଣିକି ଟାଙ୍ଗି ଦେଇକି ମାଟି ଘର କରିବେ ବର୍ତ୍ତମାନ ବାବାଜୀ କହିବେ ତୁମେ ସେ ମାଟି ଘର କର ତୁମ ଏରିଆରେ ମୁଁ ତୁମେ କହିବ ତୁମେ ବାବାଜୀ ଯେ କୋଠା କାହିଁ କରୁଛୁ ମାଟି ଘର କରିବୁ ଯେତେବେଳେ ଆସିବ ସାଇକ୍ଲୋନ ସେଠୁ କୁଆଡ଼େ ଯିବୁ ସେ ଗାଈ ଗୋରୁ ସବୁ ଉଡ଼େଇକି ନେଇକି ପଳେଇବ ତେଣୁ ତୁମେ କ'ଣ କରିବ ମାଟି ସିନା ମାଟି ଖୋଳି ଦେଇକି ଛାଟିଦେବ ବାଉଁଶ ଦେଖନ୍ତୁ ବାଉଁଶ ଦାମ ହେଲା 100 ଟଙ୍କା ବାବାଜୀ କ'ଣ କରିବ ଆରେ ବିଶ୍ୱାସ ସହିତ ତୁମେ ଦେହ ଅଛି ମାନେ ତୁମେ ବାବାଜୀ ହୁଅ ନ ହୁଅ ତୁମକୁ ସବୁବେଳେ ବିଶ୍ୱାସ ସହିତ ସମ୍ପର୍କ ରଖିବାକୁ ପଡିବ। ଦେହଟା ଅଛି ଆଉ କୋଉଠି ଖଣ୍ଡେ ପିନ୍ଧିବ, କୋଉଠି ଖଣ୍ଡେ ଖାଇବ, କେଉଁଠି ରହିବ, ଆଉ କିଛି ଲୋକ ସାଙ୍ଗେ ସମ୍ପର୍କ ରଖିବ। ସାଧୁ ହେଲେ ବି ତୁମେ କିଛି ଲୋକ ସାଙ୍ଗେ ସମ୍ପର୍କ ରଖିବ, ବିଷୟ ବିନା ତ କିଏ ବଞ୍ଚିପାରିବେନି। ଶରୀରଟା ଶରୀର ପାଇଁ ବିଷୟ ଦରକାର, ସେ କଥା ସେ କହୁଛନ୍ତି। ଯେପର୍ଯ୍ୟନ୍ତ ପ୍ରାକୃତ ଶରୀର ଅଛି ସେ ପର୍ଯ୍ୟନ୍ତ ବିଷୟ ସ୍ୱୀକାର ଅବଶ୍ୟ କରିବାକୁ ହେବ, କିନ୍ତୁ ସେଇ ସେଇ କାର୍ଯ୍ୟରେ ଦେହ ଆତ୍ମ ଅଭିମାନ ବଶତଃ ରାଗଦ୍ୱେଷ ଘଟିଥାଏ। ଅସୁବିଧା କଣ ହୁଏ, ଯେତେବେଳେ ଆମେ ଡିଲିଙ୍ଗସ କରନ୍ତି ସେଥିରେ ରାଗଦ୍ୱେଷଟା ଆସେ। ରାଗ ମାନେ ଆଟାଚମେଣ୍ଟ, ଦ୍ୱେଷ ମାନେ ଆଟ୍ରାକ୍ଟ ନେଚର। ଏଇଟା ଭଲ ପାଏ, ଏଇଟା ଭଲ ପାଏନି। ଯେଉଁ ସ୍ତ୍ରୀ କେହି ସ୍ତ୍ରୀ ପ୍ରତି ଆସକ୍ତି ହୁଅନ୍ତି, କେହି ସ୍ତ୍ରୀକୁ ଶତ୍ରୁତା କରନ୍ତି, ଏ ବନ୍ଧନ ହେଇଗଲା, ଦୁଇଟାଙ୍କ ବନ୍ଧନ ହେଇଗଲା। ସେ ସ୍ୱାମୀ କିଏ ସ୍ୱାମୀକି ଭଲ ପାଉଛି, ଅତ୍ୟନ୍ତ ଭଲ ପାଇବା ସେଟା ବି ବନ୍ଧନ, ତାକୁ ଘୃଣା କରିବା ବି ବନ୍ଧନ। ଧନକୁ ଅତ୍ୟନ୍ତ ଭଲ ପାଇବେ ସେ ବି ବନ୍ଧନ, ଘୃଣା କରିବା ବି ବନ୍ଧନ। ଯାହା ଅଛି ଭଗବାନଙ୍କର, ଏସବୁ ଇନ୍ଦ୍ରିୟର ରାଗଦ୍ୱେଷ। ଏଠି ସେ ସେମାନେ ଲେଖିଲେ ଇନ୍ଦ୍ରିୟ ଇନ୍ଦ୍ରିୟାର୍ଥେ ରାଗଦ୍ୱେଷ ବ୍ୟବସ୍ଥିତ ତୟୋ ନ ବସମ ଆଗଚ୍ଛେତ ଅତୋ ହସ୍ୟ ପରିପନ୍ଥୀନ ତା ବଶ ହୁଅ ନା, ଇନ୍ଦ୍ରିୟ ମାନଙ୍କର ରାଗଦ୍ୱେଷ ବଶ ହୁଅ ନା ତୁମେ। ଭକ୍ତମଣ୍ଡକୁ ଲେଖିଲେ ଯଦି ସେମାନେ ଏଇ ନିଷ୍କାମ କର୍ମ ଯୋଗକୁ ନ ଆସିବେ, ଅନାସକ୍ତ ନ ହେବେ, ଆଟାଚମେଣ୍ଟ ଆସିଯିବ। ଆଟାଚମେଣ୍ଟ ଆସିଯିବ ନହେଲେ ଦ୍ୱେଷ ଆସିବ, ଏନ୍ଭିଟି ଆସିବ। ବିଷୟ ସମ୍ବନ୍ଧରେ ଯେଉଁ ଭଗବତ ସମ୍ବନ୍ଧୀ ରାଗ ବା ଦ୍ୱେଷ ଅର୍ଥାତ୍ ଭକ୍ତି ଉଦ୍ଦୀପକ ବସ୍ତୁ ବା କାର୍ଯ୍ୟ, ଯେ ରାଗ ଓ ଭକ୍ତି ବିଘାତକ ବସ୍ତୁ ଯେ ଦ୍ୱେଷ, ତାହା ଦମନ କରିବାକୁ ଉପଦେଶ ଦେଇଛନ୍ତି, ତାକୁ ଦେଇନାହାନ୍ତି। ଦେଖ ସେ ଭକ୍ତିମଣ୍ଡପ ଦୁଇଟା ଜିନିଷ ଲେଖିଲେ, ରାଗଦ୍ୱେଷ ରହିବ, ରାଗଦ୍ୱେଷଟା ଅଛି ନା, ସେଟା କାଟିପାରିବନି ତୁମେ। ଆସକ୍ତିର ଗୋଟେ ଜୀବର, ଆମେ ଗୋଟେ ଆତ୍ମା ନା, ଆଉ ଆମେ ଗୋଟେ ଲିଭିଂ ଏଣ୍ଟିଟିଜ୍, ଆଟାଚମେଣ୍ଟ ଅଛି। ଯେମିତି ବାଘଟା ଯେତେ ଭୟଙ୍କର ହେଲେ ବି ତାର ତା ଛୁଆକୁ ଚାଟେନି, ତାର ସ୍ନେହ ନାହିଁ, ସମସ୍ତଙ୍କର ସ୍ନେହ ଅଛି, ଦ୍ୱେଷ ବି ଅଛି, ପୁଣି ଖାଇଲା ବେଳେ ଗୋଟେ ପଶୁକୁ ମାରି ଖାଉଛି। ବିଷୟ ସହିତ ରହିଲେ ରାଗଦ୍ୱେଷ ରହିବ, ରାଗଦ୍ୱେଷକୁ ବିଷୟରେ ଲଗାନି, ଇନ୍ଦ୍ରିୟକୁ ବିଷୟରେ ଲଗାନି, ରାଗଦ୍ୱେଷ ସହିତ ଲଗାନି, କିନ୍ତୁ ରାଗଦ୍ୱେଷକୁ ଭକ୍ତିରେ ଲଗା, ସେ ଲେଖୁଛନ୍ତି ଭକ୍ତିମ ଠାକୁର। ବିଷୟ ସମ୍ବନ୍ଧରେ ଯେ ଭଗବତ ସମ୍ବନ୍ଧୀ ରାଗ, ଧନଟା ଆସିଲା ସେଟା ଭଗବାନଙ୍କର, ତୁମେ କହିବ ନା ଏଇଟା ଫୋପାଡ଼ବା, ମୋର କଣ ଦରକାର ଅଛି, କଣ ବୋଲେ ବୁଝୁଛ କି ନାହିଁ, ଠାକୁରଙ୍କ ସେବାଟା ହବ, ତୁମେ କେତେ ଟଙ୍କା ଦେଲା, ନା ଏଇଟା ମୋର ଆସକ୍ତି ହେଇଯିବ, ମୁଁ ଫୋପାଡ଼ ଦେବି, ମୋର ଦରକାର ନାହିଁ, ମୁଁ ନେବିନି, ନା ଏଇଟା ହେଲା, ତୁମେ ସେ ଧନଟାକୁ ଆଣିବ, କେଉଁଟା କ୍ରେଡିଟ୍ କୁହ, ତୁମ ଜୀବନରେ କଣ କ୍ରେଡିଟ୍, ତା ଓଡ଼ିଆରେ କଣ କହୁଛ, ତୁମର ଯୋଉ କେଉଁଟା କୀର୍ତ୍ତି ତୁମର କୁହ, କେଉଁଟା ବଡ଼ ପଣିଆ କହିଲ, ତୁମେ କୋଟିଏ ଟଙ୍କା ଜଣେ ଦେଲା, ତୁମେ ତାକୁ ନେଲନି, ନ ନେଲେ କଣ ହବ, ଲୋକ ସମସ୍ତେ କହିବେ ଦେଖ କୋଟିଏ ଟଙ୍କା ଦିଆଗଲା ସେ ନେଲାନି, ଲୋକ ପ୍ରଶଂସା କରିବେ କି ନାହିଁ। ତାଠୁ ବଡ଼ ଗୋଟେ ଜିନିଷ ଅଛି, ତୁମେ କୋଟିଏ ଟଙ୍କା ଆଣିବ, କୋଟିଏ ଟଙ୍କା ନିଜ ଆକାଉଣ୍ଟ ରଖିବ, କୋଟିଏ ଟଙ୍କା ସବୁ ବ୍ୟବହାର କରିବ ଭଗବାନଙ୍କ ପାଇଁ ବା ଅନ୍ୟ ଲୋକ ପାଇଁ, କେଉଁଟା ବଡ଼? କାହିଁକି କୋଟିଏ ଟଙ୍କାଟା ତୁମେ ଧରିଲନି ନା, ତୁମେ ୟୁଜ୍ କଲନି, ଆଣିଲନି ନା, ତୁମେ ଧନଟାକୁ ଆଣିକି ତାକୁ ଭଗବାନ ସେବାରେ ଲଗେଇବଟା, ଏଇଟା ବହୁତ କଷ୍ଟ ନାହିଁ ତ, ଦ୍ୱେଷ କରିଦେଲନି, ରଖିଲନି, ଏଇଟା ଅଲଗା, କାହିଁକି ତୁମେ ଗୋଟେ ବିଶ୍ୱକୁ ପାଖରେ ରଖିକି ତାକୁ ପ୍ରପର ୟୁଟିଲାଇଜ୍ କଲ। ସେଥିପାଇଁ ଯୋଗୀ ଅପେକ୍ଷା ଜ୍ଞାନୀ ଅପେକ୍ଷା ଭକ୍ତ ଏଇଥିପାଇଁ ବଡ଼, ସେମାନେ ତ ଶୁଷ୍କ, ସେମାନେ ତ ତାଙ୍କ ପାଖରେ କାହାକୁ ପୁରେଇବେନି। ଆରେ ତୁମେ ଯେମିତି ଯୋଗୀମାନେ ତାଙ୍କ ପାଖକୁ କେଉଁ ନାରୀ ଯିବେ ନାହିଁ, ତମକୁ କୌଣସି ପରିବାର ଲୋକ ଯିବେ ନାହିଁ, ତୋ ପାଖକୁ ଧନ ଯିବ ନାହିଁ, ଜଳ ପିଇକି ରହିଯିବ, ଠିକ ଅଛି, ସେଟା ବଡ଼, ସେଟା ବଡ଼ ନୁହେଁ। ତାଠୁ ବଡ଼ ହେଲା ତମ ପାଖକୁ ନାରୀ ଆସୁଛନ୍ତି, ଧନ ଆସୁଛି, ସବୁ ଆସୁଛି, ତା ଭିତରେ ତୁମେ ତା ପ୍ରତି ଆଟାଚମେଣ୍ଟ ହବନି କି ଦ୍ୱେଷ କରିବନି, ସେଟା ହଉଛି ଆତ୍ମାନୁଭୂତି। ଏଥିପାଇଁ ଭକ୍ତ ହଉଛି ବଡ଼, ଭକ୍ତ ପାଖରେ ଯେମିତି ସୁଦାମାର ସ୍ତ୍ରୀ ଥିଲା, ସୁଦାମାଙ୍କର ସ୍ତ୍ରୀ ଥିଲେ, ଦ୍ରୌପଦୀ ପାଣ୍ଡବମାନଙ୍କର ଦ୍ରୌପଦୀ ଥିଲେ, ସବୁ ଭକ୍ତଙ୍କର ସ୍ତ୍ରୀ ଥିଲେ, ତାଙ୍କ ସ୍ତ୍ରୀ ତାଙ୍କ ପାଇଁ ତାଙ୍କ ସ୍ତ୍ରୀ ତାଙ୍କ ବାଧା ସୃଷ୍ଟି କରିନାହାନ୍ତି, ତାଙ୍କ ସ୍ତ୍ରୀ ପ୍ରତି ତାଙ୍କର ଆସକ୍ତି ହିଁ ନାହିଁ କି ଦ୍ୱେଷ ବି ନାହିଁ, ଭକ୍ତି ଏଇଥିପାଇଁ ଶ୍ରେଷ୍ଠ। ସେଥିପାଇଁ ସେ କହିଲେ ଭଗବତ ଉଦ୍ଦୀପକ ବସ୍ତୁରେ ଯେଉଁ କାର୍ଯ୍ୟ ସେଥିରେ ରାଗ ଦ୍ୱେଷ ବସ୍ତୁ, ରାଗ ଆଉ ଭକ୍ତି ବିଘାତକ ବସ୍ତୁରେ ଦ୍ୱେଷ, ଭକ୍ତି ବିଘାତକ ବସ୍ତୁରେ ଦ୍ୱେଷ କରିବ, ଯେଉଁଟା ଭକ୍ତିର ବିରୋଧୀ ତାକୁ ଦ୍ୱେଷ କରିବ, ତାହା ଦମନ କରିବାକୁ ଉପଦେଶ ଭଗବାନ ଏଠି ସେଇଟାକୁ କହୁନାହାନ୍ତି, ରାଗଦ୍ୱେଷ ବିଷୟ କହୁଛନ୍ତି, ବିଷୟର ଆସକ୍ତି ବିଷୟରେ ଦ୍ୱେଷ, ଏଇଟା ଇନ୍ଦ୍ରିୟ ସହିତ ବିଷୟରେ ବ୍ୟବହାର କଲାବେଳେ ତୁମେ ସଂଯମ ହବ। ଭକ୍ତିରେ ଏଟା ନୁହେଁ, ଭକ୍ତିରେ ଦ୍ୱେଷ କରିବାକୁ ପଡିବ, ଭକ୍ତିରେ ବିଘାତକ ଜିନିଷ ଗୁଡ଼ା ଯୋଉଟା ସେଇଟା ତୁମେ କରିବାକୁ ପଡିବ। କିନ୍ତୁ ଆତ୍ମାନୁ ସୁଖ ସମ୍ବନ୍ଧୀ ରାଗ ଓ ଦ୍ୱେଷକୁ ବଶୀଭୂତ କରିବାର ଉପଦେଶ, ମୁଁ ଆତ୍ମାନୁଭୂତି ସମ୍ବନ୍ଧୀ ରାଗ ଓ ଦ୍ୱେଷ ବଶୀଭୂତ କରିବାର ଉପଦେଶ, ଆତ୍ମା ଅନୁସମ୍ବନ୍ଧୀ ଯୋଉ ରାଗ ଦ୍ୱେଷ ହେଲା ତାକୁ ବଶୀଭୂତ କରିବାକୁ ମୁଁ କହିଲି। ଚକ୍ରପାଦରେ ବିଶ୍ୱନାଥ ଚକଠାକୁ ଲେଖିଛନ୍ତି, ଯସ୍ମାତ୍ ଦୁଃଖ ସ୍ୱଭାବ ଲୋକେଷୁ ବିଧିନିଷେଧ ଶାସ୍ତ୍ର ପ୍ରବର୍ତ୍ତି ତସ୍ମାତ୍ ଯାବତ୍ ପାପାଭ୍ୟାସ ଉତ୍ଥିତ ଦୁଃଖଭାବ ଦୁଃସ୍ୱଭାବ ନ ଭୂତ ତାବତ ଯଥେଷ୍ଟ ଇନ୍ଦ୍ରିୟାଣୀ ନ ଚାରେତ୍ ଇତ୍ୟାର୍ଥ। ଯସ୍ମାତ୍ ସେ ଲେଖିଲେ କଣ ହୁଏ, ଦୁଃସ୍ୱଭାବ ଲୋକ ଯୋଉମାନଙ୍କ ସ୍ୱଭାବ ଖରାପ, ଯସ୍ମାତ୍ ଦୁଃସ୍ୱଭାବ ଲୋକେ ବିଧି ନିଷେଧ ଶାସ୍ତ୍ର ନ ପ୍ରବର୍ତ୍ତନ୍ତି, ତାଙ୍କ ପାଖରେ ବିଧି ନିଷେଧ କିଛି କାମ କରେ, ତାଙ୍କ ସ୍ୱଭାବଟା ଖରାପ, ତାଙ୍କୁ ଯେତେ ବୁଝେଇଲେ ଶାସ୍ତ୍ର ଯେତେ କହିଲେ କଣ ହବ, ଏଇଟା କରନି ଏଇଟା କର, ତାଙ୍କ ସ୍ୱଭାବଟା ଖରାପ, ତାଙ୍କୁ ଜ୍ଞାନ କେମିତି ମିଳିବ। ଯେତେ ଦିନ ପର୍ଯ୍ୟନ୍ତ ଏ ପାପରୁ ଉତ୍ଥିତ ଦୋଷ ଖରାପ ସ୍ୱଭାବ ତୁମର ଯାଇନି ସେ ପର୍ଯ୍ୟନ୍ତ ଇନ୍ଦ୍ରିୟମାନଙ୍କୁ ସ୍ୱଚ୍ଛ ଭାବରେ ଏ ରାଗ ଦ୍ୱେଷ ଇନ୍ଦ୍ରିୟମାନଙ୍କୁ ସ୍ୱଚ୍ଛ ଭାବରେ ତୁମେ ପରିଚାଳନା କର ନା, କାରଣ ତୁମର ରାଗ ଦୋଷଟା ଅଛି ନା, ସରି କଣ ମାନେ ତୁମର ଖରାପ ସ୍ୱଭାବଟା ଅଛି ନା, କିନ୍ତୁ ଯେହେତୁ ତୁମର ଖରାପ ସ୍ୱଭାବ ଅଛି ତୁମେ ସ୍ୱଚ୍ଛାଚାରୀ ଭାବରେ ଇନ୍ଦ୍ରିୟକୁ ସଂଯମ କର ନା, ଏ ଇନ୍ଦ୍ରିୟକୁ ବିଚରଣ କରିବାକୁ ଛାଡ଼ ନା, ତୁମେ ନିୟମ ଭିତରେ ରୁହ। ବିଧି ନିଷେଧ ତାକୁ ଯେତେ କହିବେ ତା ମାନିପାରିବେ, କିନ୍ତୁ ସ୍ୱଚ୍ଛ ଆଚରଣ କର ନା, ସ୍ୱଚ୍ଛନ୍ଦ ଆଚରଣ କଲା ମାନେ ତୁମେ ହରିଣରେ ପଡ଼ିଯିବ, ଏଥିପାଇଁ ଏଇ କଳିଯୁଗରେ ଭଜନାନନ୍ଦୀ ସବୁ ମନା କରାହେଲା। ଏ ଯୋଉ ଆଚାର୍ଯ୍ୟମାନେ ଭଜନାନନ୍ଦୀ କାହିଁ କ୍ରିଟିସାଇଜ୍ କରୁଛନ୍ତି, ସେ କଣ ଛୋଟ ପିଲା ଥିଲେ କି, ଏଇଥିପାଇଁ ମନା କରିଛନ୍ତି। ଏ ପ୍ରାୟ ସମସ୍ତେ ବିଷୟ ସହିତ ଇନ୍ଦ୍ରିୟ ବିଷୟ ସହିତ ରାଗଦ୍ୱେଷ ଅଛି, ସେମାନେ ଏକାକି ରହିଲା ମାନେ ସ୍ୱଚ୍ଛନ୍ଦ ଭାବରେ ଇନ୍ଦ୍ରିୟକୁ ଶୋଇବେ ତ ଶୋଇବେ, ଖାଇବେ ତ ଖାଇବେ, ଜାଗ୍ରତ କରିବେ, ତାଙ୍କୁ କଣ୍ଟ୍ରୋଲ କିଏ କରିବ, କଣ୍ଟ୍ରୋଲ କରିପାରିବେ, ସେଥିପାଇଁ ସବୁ ମନା କରିଛନ୍ତି ସେମାନେ। ଇନ୍ଦ୍ରିୟ ଇନ୍ଦ୍ରିୟ ବିପ୍ସା ପ୍ରତ୍ୟେକ, ଏଠି ବିପ୍ସା ଦୁଇ ଥର କହିଛନ୍ତି, ଇନ୍ଦ୍ରିୟ ଇନ୍ଦ୍ରିୟ ଅର୍ଥେ ଦୁଇ ଥର ଲଗେଇଛନ୍ତି, ସର୍ବ ଇନ୍ଦ୍ରିୟାଣ ଅର୍ଥେ ସ୍ୱସ୍ୱ ବିଷୟ ପରସ୍ତ୍ରୀ ମାତ୍ର ପରସ୍ତ୍ରୀ ମାତ୍ର ଗାତ୍ର ଦର୍ଶନ ସ୍ପର୍ଶନ ତତ୍ ସମ୍ପ୍ରଦାନକମ୍ ଦ୍ରବ୍ୟଦାନ ଆଦୌ ଶାସ୍ତ୍ର ନିଷିଦ୍ଧ ଉପିରାଗ। ମଣିଷ କଣ କରିବ, ତା ଖରାପ ସ୍ୱଭାବ ନା, ଶାସ୍ତ୍ର ମନା କରିଛି ପରସ୍ତ୍ରୀକୁ ସହିତ ରାଗ ତା ପ୍ରତି ଆସକ୍ତି ହବନି, ତାକୁ ତାକୁ ଲେଖୁଛନ୍ତି ଗୋଟି ଗୋଟି କରିକି, ଦର୍ଶନ ତାକୁ ଦର୍ଶନ କରିବନି, ସ୍ପର୍ଶ କରିବନି, ସମ୍ପ୍ରଦାନ ତାକୁ କିଛି ଦ୍ରବ୍ୟ କିଛି ଦବା ନବା କରିବନି, ଶାସ୍ତ୍ର ନିଷିଦ୍ଧ ଅପି ରାଗ, ଶାସ୍ତ୍ର ମନା କଲେ ବି ଆସକ୍ତି ଆସୁଛି। ତଥା ଗୁରୁ ବିପ୍ର ତୀର୍ଥ ଅତିଥି ଦର୍ଶନ ସ୍ପର୍ଶନ ପରିଚାଳନ ସମ୍ପ୍ରଦାନ ଧନ ବିତରଣ ଆଦୌ ଶାସ୍ତ୍ର ବିତ ଅପି ଦ୍ୱେଷ, ଇନ୍ଦ୍ରିୟର ଏଟା ସ୍ୱଭାବ ରାଗ ଦ୍ୱେଷ, ଖରାପ ସ୍ୱଭାବ, ଖରାପ ସ୍ୱଭାବ ଦେଲେ କଣ ହବ, ମନା କରାଯାଉଛି ତୁମେ ସ୍ତ୍ରୀଙ୍କୁ କିଛି ଦବା, ତାଙ୍କୁ ତ କିଛି ଆଣିବା, ତାଙ୍କ ସହିତ ସ୍ପର୍ଶ କରିବା, ଦର୍ଶନ କରିବା, ଏଗୁଡ଼ା ତୁମେ କରିବ ନାହିଁ, କିନ୍ତୁ ସେଟା ଆମକୁ ଯିବ କରୁଛି, ତା ଇନ୍ଦ୍ରିୟ ସଂଯମ ନାହିଁ, ବିଷୟକୁ ଦେଖିଲା ମାନେ ତାର ଖରାପ ସ୍ୱଭାବ ଆସୁଛି। ଆଉ ଦ୍ୱେଷ, ଶାସ୍ତ୍ର କହିଛି ତୁମେ ଆକୁ ଦ୍ୱେଷ କରିବ ନାହିଁ, ଏଠି କଣ କଣ ଲେଖିଲେ, ଗୁରୁ ବିପ୍ର ତୀର୍ଥ ଅତିଥି ଏମାନଙ୍କୁ ଦର୍ଶନ କରିବ, ସ୍ପର୍ଶନ କରିବ, ସେବା କରିବ, ଆଙ୍କୁ ଦାନ କରିବ, ତଥା ସମ୍ପ୍ରଦାନ ଧନ ବିତରଣ ଆଦୌ ଶାସ୍ତ୍ର ବିହିତ ଅପି ଧନ ଆଦି ବିତରଣ କରିବ, ଶାସ୍ତ୍ରରେ ଥିଲେ ମଧ୍ୟ ଶାସ୍ତ୍ରିତ ଅପି ଦ୍ୱେଷ ଇତ୍ୟାଦ ବିଶେଷଣ ବିଶେଷଣ ଅବସ୍ଥିତ ବର୍ତ୍ତତେ ତୟ ବସମ ଅଧୀନତ୍ୱ ନ ପାପନବାଦ, ତୁମେ ଶାସ୍ତ୍ର ଯୋଉ ମନା କରାହେଲା ଏଇ ଜିନିଷ ଗୁଡ଼ିକ କେବେ କରିବ ନାହିଁ। ଇନ୍ଦ୍ରିୟାର୍ଥେ ସ୍ତ୍ରୀ ଦର୍ଶନାଦ ରାଗ ତଥା ପ୍ରତିଘାତ କେନଚିତ କୃତେ ସତୀ ଦ୍ୱେଷ ଅଶ୍ୟ ପୁରୁଥା ପୁରୁଷାର୍ଥ ସାଧକସ୍ୟ କୋଚିତ ମନ ଅନୁକୂଳ ଅର୍ଥେ ସୁରସ ସ୍ନିଗ୍ଧ ଅର୍ଣ୍ଣାଦୁ ରାଗ ମନ ପ୍ରତିକୂଳ ଅର୍ଥେ ବିରସ ରୁକ୍ଷା ଅର୍ଣ୍ଣାଦୁ ଦ୍ୱେଷ। ଏଠି କହୁଛନ୍ତି ଯୋଉ ରାଗ ଦ୍ୱେଷଟା କଣ ସେ ବୁଝଉଛନ୍ତି, ଯେମିତି କହୁଛନ୍ତି ସ୍ତ୍ରୀ ଦର୍ଶନାଦୌ ରାଗ, ଗୋଟେ ସ୍ତ୍ରୀକୁ ଦର୍ଶନ କରିବା, ତାଙ୍କର ସ୍ପର୍ଶ କରିବା, ତାକୁ ସମ୍ପ୍ରଦାନ କରିବା, ଏ ଯୋଉ ଏଇଟା ହଉଛି ରାଗ ଆସକ୍ତି, ତତ୍ ପ୍ରତିଘାତ କେନ ଅଛି ଦ୍ୱେଷ, ସେଥିରେ ପ୍ରତିଘାତ ଆସିଲା ଦ୍ୱେଷ। ଆଚ୍ଛା ଅସ୍ୟ ପୁରୁଷାର୍ଥ ସାଧକସ୍ୟ, ଯେ ପୁରୁଷାର୍ଥ ସାଧକ ଯିଏ ସାଧନ କରୁଛି ପୁରୁଷାର୍ଥ ପାଇଁ, କ୍ୱଚିତ୍ ତୁ ମନ ଅନୁକୂଳ ଅର୍ଥେ, ତା ମନ ବି ମନ ମନର ଅନୁକୂଳ ହିସାବରେ ସୁରସ ସିଗ୍ଧ ଅର୍ଣ୍ଣାଦୌ ରାଗ, ଭଲ ଅର୍ଣ୍ଣ କୋଉଠି ପ୍ରସାଦ ମିଳିଲା, ତାର ତା ବୃଦ୍ଧି ସହିତ ଆସିଗଲା, ସେ ଲେଖିଲେ। ଆଉ ମନ ପ୍ରତିକୂଳ ଅର୍ଥେ ବିରସ ରୁକ୍ଷ ଅର୍ଣ୍ଣାଦୌ ଦ୍ୱେଷ, ଯେତେବେଳେ ରୁକ୍ଷ ଅର୍ଣ୍ଣ ଅର୍ଣ୍ଣ ଟାଣି ହେଇଛି ବା ଭଲ ସବ୍ଜି ପତ୍ର ହେଇନି ଭଲ, ତା ଦ୍ୱେଷ ଆସିଲା। ତଥା ସ୍ତ୍ରୀ ପୁତ୍ର ଆଦି ଦର୍ଶନ ଶ୍ରବଣାଦୌ ରାଗ, ବୈର ପୁତ୍ର ଆଦି ଦର୍ଶନ ଶ୍ରବଣାଦୌ ଦ୍ୱେଷ, ରାଗ ଦ୍ୱେଷକୁ ବୁଝାଉଛନ୍ତି ନିଜର ସରି ସ୍ତ୍ରୀ ପୁତ୍ର ନାହିଁ ସ୍ୱପୁତ୍ର ଆଦି, ସ୍ୱପୁତ୍ର ଆଦି ଦର୍ଶନ ଶ୍ରବଣାଦୌ ରାଗ, ନିଜର ପୁଅକୁ ଦେଖିଲେ ତା କଥା ଶୁଣିଲେ ଆନନ୍ଦ ଲାଗିବ, ପରପୁତ୍ରକୁ ଦେଖିଲେ ବୈରୀପୁତ୍ର ଆଦି ପର ନୁହେଁ ଶତ୍ରୁର ପୁତ୍ରକୁ ଦେଖିଲେ ତାକୁ ଦର୍ଶନ କଲେ ତା କଥା ଶ୍ରବଣ କଲେ ଦୋଷ ଆସିବ। ତୟୋ ବସମ ନ ଗଚ୍ଛେତ ଇତି ବ୍ୟଚକ୍ଷତେ, ତେଣୁ ଭଗବାନ କହୁଛନ୍ତି ଏ ରାଗ ଦ୍ୱେଷରେ ତୁମେ ପଡ଼ନା, ଇଏ ମୋ ଶତ୍ରୁର ପୁତ୍ର, ଇଏ ମୋର ନିଜର ପୁତ୍ର, ଇଏ ଭଲ ଅର୍ଣ୍ଣ, ଏଟା ଏଟା ଭଲ ଜିନିଷ ନୁହେଁ। ଇଏ ଯୋଉ ରାଗ ଇନ୍ଦ୍ରିୟ ମାନଙ୍କୁ ରାଗ ଦ୍ୱେଷ ଇନ୍ଦ୍ରିୟ ବିଷୟକୁ ଭୋଗିଲା ବେଳେ ବିଶେଷ ଇନ୍ଦ୍ରିୟର ବିଷୟ ସହିତ ସମ୍ପର୍କ ରହିବ, ତୁମେ ଖାଇବ କି ନାହିଁ, ଶୋଇବ କି ନାହିଁ, ସବୁ ରହିବ, କିନ୍ତୁ ରାଗ ଦ୍ୱେଷ ପରିପନ୍ଥୀନ ତାର ବଶ ହୁଅ ନା, ଭଗବାନ କହିବା କଥା। ତୁମ ଧନ ତୁମର ରହିବ, ବିବାହ ହେଲେ ଘର ରହିବ, ସ୍ତ୍ରୀ ରହିବ, ମଠ ରହିଲେ ବି ଘର ରହିବ, ଧନ ବି ଆବଶ୍ୟକ ଅଛି, କିନ୍ତୁ ରାଗ ଦ୍ୱେଷ ନାହିଁ, ତା ପ୍ରତି ଦ୍ୱେଷ କର ନା ଅଛି, ତା ପ୍ରତି ଆସକ୍ତି ହୁଅ ନା, ଭଗବାନ ଏଟା ବୁଝୁଛନ୍ତି। ଆଚ୍ଛା ସମ୍ବାଦ କଣ ଲେଖିଛନ୍ତି, ସମ୍ବାଦ ଭଲ ଲେଖିଛନ୍ତି। ସ୍ୱସ୍ୱ ବିଷୟ ଅନୁକୂଳେ ରାଗ ପ୍ରତିକୂଳେ ଦ୍ୱେଷ, ଏଇଠି ଏବଂ ରାଗ ଦ୍ୱେଷ ବ୍ୟବସ୍ଥିତ ଅବସମ୍ଭାବିନ, ଏଇଟା ଗୋଟେ ତାଙ୍କର ଭାରି ମାନେ ସ୍ପଷ୍ଟବାଦୀ, ସେ ତ ସାର୍ବଜନୀନ ଟୀକା ତାଙ୍କ ଟୀକାକାର, ତାଙ୍କର ପୁରା ସିଧା ସିଧା ଅର୍ଥ, ଯେଉଁ ଯେଉଁ ବିଷୟରେ ଅନୁକୂଳ ତା ପ୍ରତି ଆସକ୍ତି ଆସିଯାଏ। ତୁମକୁ ଯେଉଁଟା ଭଲ ଲାଗିଲା ମନର ଚକ୍ରବାଦ ଲେଖିଲେ ନା, ମନ ଯେଉଁଟା ଅନୁକୂଳ ତୁମ ସେଇ ସ୍ତ୍ରୀ ରାଗ ଦ୍ୱେଷ ମନ ତିଆରି କରୁଛି, ସେଇ ପୁତ୍ର ସେଇ କନ୍ୟା ସେଇ ବନ୍ଧୁ ମନ ଆଜି ଭଲ ହେଇଗଲା, ଭଲ ଲାଗିଲା ମନ କହିଥିଲା ଇଏ ଭଲ, ମନ କାଲି ଖରାପ ଲାଗିଲା କହିଲା ଏ ଶତ୍ରୁ, ଏସବୁ ମନରୁ ଆସୁଛି, ଏ ତ ପ୍ରକୃତି ଅନାଦି କାଳରୁ ଜୀବନ ଏ ସ୍ୱଭାବଟା ରହିଛି। ସେଥିପାଇଁ ସେ କହୁଛନ୍ତି ସ୍ୱସ୍ୱ ବିଷୟ ଅନୁକୂଳେ ରାଗ ପ୍ରତିକୂଳେ ଦ୍ୱେଷ, ଏବଂ ରାଗ ଦ୍ୱେଷ ବ୍ୟବସ୍ଥିତ ଅବସମ୍ଭାବୀ, ଯୋଉଟା ଅନୁକୂଳ ଲାଗିଲା ଆସକ୍ତି ଆସିବ, ଯୋଉଟା ପ୍ରତିକୂଳ ଲାଗିଲା ଦ୍ୱେଷ ଆସିବ, ଏଟା ଅବସମ୍ଭାବୀ, ରାଗ ଦ୍ୱେଷ ତ କାଟିପାରିବ ନାହିଁ। ତଥଶ୍ଚ ତଦନୁରୂପା ପ୍ରବୃତ୍ତି ଇତି ଭୂତାନାମ ପ୍ରକୃତି, ଜୀବର ଏଇଭଳି ସ୍ୱଭାବଟାକୁ ପ୍ରକୃତି କୁହାଯାଏ। ତଥାପି ତୟୋ ବଶବର୍ତ୍ତୀ ନ ଭବେତ୍ ଇତି ଶାସ୍ତ୍ରେଣ ନିୟମ୍ୟତେ, ଶାସ୍ତ୍ର କହୁଛନ୍ତି ତୁମେ ଏଥିରେ କେବେ ଏଡ଼ାକ ଏଥିରେ ବଶୀଭୂତ ହୁଅ ନା, ରାଗ ଦ୍ୱେଷରେ ବଶୀଭୂତ ହୁଅ ନା। ହି ଏଠି ଅଛନ୍ ନା ହି ରାଗ ଦ୍ୱେଷ ଇନ୍ଦ୍ରିୟାର୍ଷେ ଇନ୍ଦ୍ରିୟାର୍ଥସ୍ୟ ହ୍ୟସ୍ୟ ପରିପନ୍ଥୀ ନା, ହି ଶବ୍ଦ ଅଛନ୍ତି ସେ ଧରିଛନ୍ତି ହି ଯସ୍ମା ଯେହେତୁ ଅସ୍ୟ ମୁମୁକ୍ଷନ୍ତ ପରିପନ୍ଥୀନ ପ୍ରତିପକ୍ଷ, ନିଶ୍ଚିତ ଭାବରେ ଯେଉଁମାନେ ମୁକ୍ତି ଚାହୁଁଛନ୍ତି ତାଙ୍କ ପାଇଁ ଇଏ ହେଉଛି ବହୁତ ବଡ ପ୍ରତିବନ୍ଧକ ରାଗ ଦ୍ୱେଷ। ଅୟମ୍ ଭାବ କେଉଁ ଭାବ, ଏ ହେଉଛି ଭାବ ବିଷୟ ସ୍ମରଣାଧୀନ ରାଗ ଦ୍ୱେଷ ଉତ୍ପାଦନ ରହିତ ପୁରୁଷ, ମନର୍ଥେ ଅତି ଗମ୍ଭୀରେ ସ୍ରୋତଶିବ ପ୍ରକୃତି ବଲା ପ୍ରବର୍ଦ୍ଧୟତି। ବହୁତ ସୁନ୍ଦର କଥା ଲେଖିଛନ୍ତି, ପ୍ରକୃତି ବିଷୟ ସ୍ମରଣାଦି ଦ୍ୱାରା ରାଗ ଦ୍ୱେଷ ଉତ୍ପାଦନ କରି ତା ସ୍ୱଭାବଟା ଆସି ନା ସେ ଗୋଟେ ସ୍ମରଣ କରିବ, ଗୋଟେ ଧନ ହଉ ନାରୀ ହଉ କଣ ଗୋଟେ ସ୍ମରଣ କରିବ, ଶ୍ରବଣ କଲା ପରେ ତାର କଣ ହବ, ତା ରାଗ ଦ୍ୱେଷ ଗୋଟେ ଜିନିଷକୁ ସ୍ମରଣ କଲା ମାନେ ତା ରାଗ ଦ୍ୱେଷ ଆସିବ, ଆସକ୍ତି ଆସିବ ନହେଲେ ଦ୍ୱେଷ ଆସିବ, ଦ୍ୱେଷ ଆସିଲେ କଣ ହବ, ଅତି ଗମ୍ଭୀରେ ସ୍ରୋତଶିବ ପ୍ରକୃତି ବଲା ପ୍ରବାଦ ଦିଅନ୍ତି, ଗୋଟେ ଅତି ଗଭୀର ସ୍ରୋତରେ ଗୋଟେ ଲୋକକୁ ଠେଲି ଦେବାଯାଏ, ସମ୍ପାଦନ ଟୀକା, ଅତି ଗଭୀର ସ୍ରୋତରେ ଗୋଟେ ନଦୀରେ ଗୋଟେ ଅତି ଗଭୀର ସ୍ରୋତ ହୁଏ, ତାକୁ ଗୋଟେ ମଣିଷକୁ ଠେଲି ଦେବ ତା ଭିତରକୁ, ତାର ଅବସ୍ଥା ଯେଭଳି ଗୋଟେ ବ୍ୟକ୍ତି ବିଷୟକୁ ସ୍ମରଣ କଲା ପରେ ରାଗଦ୍ୱେଷ ଆସିଲେ ତା ଅବସ୍ଥା ସେଇଭଳିଆ, ସେ କୁଆଡ଼େ ଯିବ ବର୍ତ୍ତମାନ ଠିକ ନାହିଁ, ଆସକ୍ତି ପଡ଼ିଗଲେ ସବୁ ଜ୍ଞାନ ପିତା ମାତା ଧର୍ମ ଜ୍ଞାନ ସବୁ ହରେଇଦେବ, ଆଉ ଦ୍ୱେଷ ଆସିଲେ ବି ସମସ୍ତଙ୍କୁ ଭୁଲିଯିବ, ମୁଁ ମର୍ଡର କରିବି ତାକୁ ଏହା କରିବି ତାକୁ ତା କରିବି ତା ପଛରେ ଲାଗିବ, ସେଥିପାଇଁ ସେ ଲେଖିଲେ ଏଟାକୁ କେତେ ସୁନ୍ଦର ଭାବରେ। ପୁରୁଷ ବିଶେଷ ସ୍ମରଣାଧୀନ ରାଗ ଦ୍ୱେଷାଦ ଉତ୍ପାଦ୍ୟନ ଅନବରହିତ ଅନବହିତ, ତା ହିତାହିତ ଜ୍ଞାନ କିଛି ରୁହେ ନା, ପୁରୁଷ ମନ ଅର୍ଥେ ଅତି ଧୀର ସ୍ରୋତ ଶିବ ମନ ତାକୁ ନେଇକି ଅତି ଗମ୍ଭୀର ସ୍ରୋତ ଶିବ ନଦୀ ଭଳି ପ୍ରକୃତି ବଲାତ୍ ପ୍ରବର ଦେୟତି, ତା ପ୍ରକୃତିକୁ ଜବରସ୍ତିନୀ ଫୋପାଡ଼ି ଦେବ ସେଠି। ଶାସ୍ତ୍ରସ୍ତୁ ତଥା ପ୍ରାଗ ଏବଂ ବିଷୟସୁ ରାଗ ଦୋଷ ପ୍ରତିବନ୍ଧକେ ପରମେଶ୍ୱର ଭଜନାଦ ତତ୍ ପ୍ରବର ଦେୟତି। ସେଥିପାଇଁ ଶାସ୍ତ୍ର ପ୍ରଥମରୁ ତୁମକୁ କହୁଛି ଭଗବାନଙ୍କର ଭଜନରେ ଏ ହେଉଛି ପ୍ରତିବନ୍ଧକ, ବିଷୟ ଟୁ ବିଷୟ ପ୍ରତି ରାଗ ଆଉ ବିଷୟ ପ୍ରତି ଦ୍ୱେଷ, ଏ ଦୁଇଟା ହେଉଛି ପ୍ରତିବନ୍ଧକ। ବିଷୟ ରହିବ ସଂସାର, ଧନ ରହିବେ, ସ୍ତ୍ରୀ ରହିବେ, ପୁତ୍ର ରହିବେ, କନ୍ୟା ରହିବେ, ତୁମେ ବିବାହ ହୁଅ ନ ରୁହ ସଂସାରରେ ସମସ୍ତ ଲୋକ ରହିବେ, ତୁମର କାମ ହେଲା ତୁମେ କାହା ପ୍ରତି ଆସକ୍ତି ହବନି କି ଦୋଷ ହବ, ଯଦି ଆସକ୍ତି ଦୋଷ ରହିଲ ଏଟା ଭଜନରେ ବଡ଼ ପ୍ରତିବନ୍ଧକ। ସେ ଲେଖିଥିଲେ ସମ୍ବନ୍ଧ ସିଦ୍ଧ ସ୍ୱାମୀଙ୍କର ଭାରି ସୁନ୍ଦର ସୁନ୍ଦର ବେଳେ ବେଳେ ତତଶ୍ଚ ପ୍ରତିବନ୍ଧକେ ପରମେଶ୍ୱର ଭଜନାଦ ତତ୍ ପ୍ରବର୍ତ୍ତ ତତଶ୍ଚ ଗମ୍ଭୀର ସ୍ରୋତ ପାତା ପୂର୍ବମେ ଏବଂ ନାବମ ଆଶ୍ରିତ ଇବ। ଯଦି ଗମ୍ଭୀର ସ୍ରୋତ ଭିତରକୁ କିଏ ପଶୁଛି ତା ପୂର୍ବରୁ କଣ ଦରକାର, ତାକୁ ନଦୀର ପଶି ଯାଉଛ କଣ ଦରକାର ଭାବିଲ, ସୁଅ ବହୁତ ଅଛି ପାଣି ଜୋର ଚାଲିଛି ମାନେ ପଶିଗଲା, ପଶିଗଲେ ସେ ଜଳ ଭିତରେ ପଶିଗଲେ ତାକୁ କଣ ଦରକାର, ନୌକା ହେଲେ ବଞ୍ଚିବ ନା ମରିଯିବ, ନୌକାଟା ଦରକାର। ସେ ସମ୍ବାଦ ଲେଖୁଛନ୍ତି, ଏହା ଅକେ ଲେଖିଲା ସମ୍ବାଦ ଲେଖିଛନ୍ତି, ତୁଳନା ଦେଇ ବହୁତ ସୁନ୍ଦର ଲେଖିଛନ୍ତି। ଗଭୀର ସ୍ରୋତ ସ୍ରୋତ ପାତ ପୂର୍ବମ ଏବଂ ନାବମ ଆଶ୍ରିତ ଏବଂ ନାନାର୍ଥମ ପ୍ରାପ୍ନନ୍ତି ପ୍ରାପ୍ନନ୍ତି ଇତିହି। ଗଭୀର ସ୍ରୋତରେ ପତନର ପୂର୍ବରୁ ନୌକାର ଆଶ୍ରିତ ବ୍ୟକ୍ତି ଭଳି ସେ ଅନର୍ଥରେ ପତିତ ହୁଏ ନା। ଯଦି ସେ ଶାସ୍ତ୍ର ଶାସ୍ତ୍ର କହିଛି ନା ତୁମେ ଏଇଟା କରିବ ନାହିଁ, ସେ ଯଦି ସେଇଟାକୁ ମନେ ରଖିକି ନ କରିପାରିଲା ତ ତାହେଲେ ଆଉ ତାର ଅସୁବିଧା ବିଶେଷ ପଡ଼ିଲେ ବି କେଉଁଠି ଗଭୀର ସ୍ରୋତ ଭିତରେ ପଡ଼ିଲେ ବି ତ ଭାଇ ଗୋଟେ ନୌକା ରହିଛି, ଯଦି ସେଟାକୁ ସେ ଶାସ୍ତ୍ରକୁ ନ ଧରିଲା ତାହେଲେ ଏଠି କିଏ ହେଲେ ନୌକା, ସେ ସମ୍ବାଦ କା ନୌକା ବୋଲି ଶାସ୍ତ୍ର ଜ୍ଞାନକୁ ନୌକା ବୋଲି ତୁଳନା କରେ। ଶାସ୍ତ୍ର ଜ୍ଞାନ ଅଛି ସେ ଗଭୀର ସ୍ରୋତରେ ପଡ଼ିଥିଲେ ବି ସେ ନୌକାକୁ ଆଶ୍ରୟ କରି ତୋରିକି ପଳେଇ ଆସିବ, ଯାହାର ନାହିଁ ସେ ରାଗ ଦୋଷରେ ରହିଯିବ, ସେଟାକୁ ସେ ବୁଝାଉଛନ୍ତି। ତଦୈବ ସ୍ୱାଭାବିକିମ୍ ପଶୁଆଦି ସଦୃଶମ ପ୍ରବୃତ୍ତି ତ୍ୟକ୍ତା, କେତେ କଟା କଥା ଲେଖୁଛନ୍ତି। ତଦୈବ ଏଥିନିମିତ ସ୍ୱାଭାବିକ ସ୍ୱାଭାବିକ ଭାବରେ ପଶୁ ଆଦି ସଦୃଶମ ପ୍ରବୃତ୍ତି ତ୍ୟକ୍ତା, ଏଟା ପଶୁର ସ୍ୱଭାବ, ପଶୁ ସ୍ୱଭାବ ଆଉ ବିରାଟି ଦେଖୁନା କଣ କରେ, ତା ଛୁଆକୁ କେମିତି ଦାନ୍ତରେ ଧରିକି ଏଠି ନେଇକି ଯିବ, ମୂଷାକୁ ଧରିଲା ମାନେ ସେ ଗୋଟେ ଝିଟିକାଟାକୁ ବିରାଟଟା ଅଛି ମୁଁ ଦେଖୁଛି ତାର ବୁଲୁଛୁ, ସେ ଝିଟିକାଟାକୁ ଧରୁଛି ଯେମିତି ଡେଉଁଛି ତା ଉପରକୁ, ସେ ଏମିତି ଡେଉଁଛି ବାଘ ଭଳିଆ ପୁରା ଏମିତି ଅନେ 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 ଡେଉଁଛି ତା ଉପରକୁ, କିନ୍ତୁ ତୋ ଛୁଆକୁ ସେମିତି ମାରୁଛୁ। ଏ ସଂସାରରେ ଯେତେ ଭଗବାନ ଯାହାକୁ ଯାହାକୁ ଇନ୍ଦ୍ର ଦେଇଛନ୍ତି ତାକୁ ରାଗଦ୍ୱେଷ ଛାଡ଼ିଛନ୍ତି, ବିଷୟ ଛାଡ଼ିଛନ୍ତି, ବିଷୟ ରହିଲା ମାନେ ରାଗଦ୍ୱେଷ ରହିବ, ତାର ପରିପନ୍ଥୀ ତୁମେ ହୁଅ ନା, ଗୀତା ପାଣି ଖାଲି ଡାଇଜେଷ୍ଟ କଲା ଜୀବନ ଚାଲିଯିବ ଆଉ। ଯଦି କେବଳ ଏଇ ନିଷ୍କାମ କର୍ମ ଯୁଗରେ ପଳେଇଗଲ, ଅପଲିପ୍ଟ କରି ଉପରକୁ ପଳେଇଗଲେ ପଳେଇଲ ନା, ମହତ କୃପାର ଉପରକୁ ପଳେଇଗଲେ ପଳେଇଗଲ, ନହେଲେ ଏଥିରେ ସବୁ ପଡ଼ିଯିବେ ସମସ୍ତେ ଆଉ। ତ ଗୋଟେ ଭଗବାନଙ୍କ ଆଶ୍ରୟ ଛଡ଼ା ଏଥିରେ କିଛି ରାସ୍ତା ନାହିଁ ଆଉ, ଏଇଟା ଅନାଦିକାଳର କଥାଟା କଣ, ଗୋଟେ ଦୁଇ ଦିନର କଥା ନା କଣ। ସ୍ୱାଭାବିକ ପଶୁଆଦି ସଦୃଶ ପ୍ରବୃତ୍ତି ଦେଖୁଥିବା ଧର୍ମ ପ୍ରବର୍ତ୍ତିତ ପ୍ରବର୍ତ୍ତିତ ବ୍ୟାମ ଇତି ଉକ୍ତମ, ତେଣୁ ଏ ପଶୁ ଭଳି ପ୍ରବୃତ୍ତି ଛାଡ଼ିକି ଶାସ୍ତ୍ରୋକ୍ତ ଧର୍ମରେ ଜଣେ ପ୍ରବେଶ କରିବା ଦରକାର। ମୁଁ ସ୍ୱାଦ ବଳଦେବ ଦେଶଙ୍କ ଟୀକା ମୁଁ ପଢ଼ିନି, ତାଙ୍କ ଟୀକାରେ ଆହୁରି ଅଲଗା କଥା ରହିଛି, ସେ ପୁରା ଟିକନିକରେ ସବୁ ଲେଖିଛନ୍ତି, ଆପଣ ସେ କଥାକୁ ବୁଝାଉଛନ୍ତି। ଯେଉଁମାନେ କୃଷ୍ଣ ଚେତନାରେ ଅଛନ୍ତି ସେମାନେ ସାଧାରଣ ଭୌତିକ ଇନ୍ଦ୍ରିୟ ସୁଖ ଭୋଗରେ ମାତିବାକୁ ଭଲ ପାଆନ୍ତି ନାହିଁ, କିନ୍ତୁ ଯେଉଁମାନେ ଏହି ଚେତନା ନଥାନ୍ତି ସେମାନେ ପ୍ରାମାଣିକ ଗ୍ରନ୍ଥ ବା ଶାସ୍ତ୍ର ନିର୍ଦ୍ଦେଶ ମାନିବା ଉଚିତ। ପ୍ରବଦ ସବୁ ଟୀକାକୁ ଖେଳିକି ଲେଖିଦେଇଛନ୍ତି, ଶାସ୍ତ୍ର ମାନିବ ନୌକା, ଏଟା ବଳଦେବ ଦେଶ ଲେଖିଛନ୍ତି। ଅସଂଯତ ଭାବରେ ଇନ୍ଦ୍ରିୟ ସୁଖ ଭୋଗ କଲେ ବ୍ୟକ୍ତି ଭୌତିକ ବନ୍ଧନରେ ପଡ଼େ, କିନ୍ତୁ ଯେ ଶାସ୍ତ୍ର ପ୍ରମାଣ ବା ଶାସ୍ତ୍ର ନିର୍ଦ୍ଦେଶକୁ ଗ୍ରହଣ କରି ଜୀବନରେ ଆଚରଣ କରେ ସେ ଇନ୍ଦ୍ରିୟ ଭୋଗ ବିଷୟବସ୍ତୁରେ ଆକର୍ଷଣରେ ଆକୃଷ୍ଟ ହୁଏ ନାହିଁ କି ସେ ପାଲରେ ପଡ଼େ ନାହିଁ। ଉଦାହରଣ ସ୍ୱରୂପ ବଦ୍ଧ ଜୀବ ପକ୍ଷରେ ମୈଥୁନର ଆବଶ୍ୟକତା ଅଛି, ସେ ବିବାହ କରି ବିବାହ ବନ୍ଧନରେ ବାନ୍ଧି ହୋଇ ଏ ସୁଖ ଉପଭୋଗ କରିବାକୁ ତାକୁ ଅନୁମତି ଦିଆଯାଇଛି। ବ୍ୟକ୍ତି ନିଜର ବିବାହିତ ପତ୍ନୀ ବ୍ୟତୀତ ଅନ୍ୟ ସ୍ତ୍ରୀ ରମଣ କରିବାକୁ ଶାସ୍ତ୍ରରେ ମନା କରାଯାଇଛି। ଏଇ ଯୋଉ ଯାହା ସବୁ ଦେଖିବେ ଏଇ ପର୍ପଟରେ ଏସବୁ ବଳଦେବ ଦେବଙ୍କର ଚକ୍ରପାଦଙ୍କର ସବୁ ଲେଖିଦେଇଛି। ତେଣୁ ମୁଖ୍ୟ ତାତ୍ପର୍ଯ୍ୟ ହେଉଛି ଇନ୍ଦ୍ରିୟ ଅଛି, ଇନ୍ଦ୍ରିୟକୁ ଆମେ ମାରିପାରିବା ନାହିଁ, ଆଉ ଇନ୍ଦ୍ରିୟକୁ ଜୟ କରିବା ଏତେ ସହଜ ନୁହେଁ, କାହିଁକି ନା ବିଷୟଟା ଅଛି ଆଖି ଆଗରେ, ଏତେ ବିଷୟ ସଂସାର ଆଉ ଜୀବ ଫେଲେ ବିଶ୍ୱାସ ଆଗରେ ସେ ଲେଖିଲେ ଆଉ ସବୁ ରହିବେ, ଧନ ସ୍ତ୍ରୀ ପୁତ୍ର କନ୍ୟା ସବୁ ବିଷୟରେ ଘର ଦ୍ୱାର ସବୁ ରହିବେ। ବିଷୟଟା ଆଗରେ ତ ନଥିଲା, ବର୍ତ୍ତମାନ ତ ସାଇନ୍ସ ମାନେ କେବଳ ରିସର୍ଚ୍ଚ କରୁଛନ୍ତି, ସାଇଣ୍ଟିଷ୍ଟ ମାନେ ରିସର୍ଚ୍ଚ କରୁଛନ୍ତି ବିଷୟଟାକୁ କେମିତି ଆଉ ଗୋଟେ ଭଲ କ୍ୱାଲିଟି କରା, ଯିବୁ କେମିତି ଭଲ ଇଣ୍ଟରାପ୍ଟ କରାହବ। ସବୁ ଜିନିଷର ଆଡ଼ଭର୍ଟାଇଜ୍ ତୁମେ ଦେଖୁନା, ଆଗରୁ ମାଟି ଘର ଥିଲା ତାପରେ ସିମେଣ୍ଟ ହେଲା, ସିମେଣ୍ଟ ବର୍ତ୍ତମାନ ମାର୍ବଲ ଟାଇଲ୍, ପୁଣି ଫରେନ୍ରୁ ଏକ୍ସପୋର୍ଟ ହେଉଛି ସବୁ ଜିନିଷ। ଏଇ ଯୋଉ ତୁମେ ଯିବ ଭୁବନେଶ୍ୱର, ଭୁବନେଶ୍ୱରରେ ଏ ଗୋଟେ ଟାଉଲ ଗୁଡାକ ତୁମେ କ'ଣ, ଏ ଯୋଉ ମାର୍ବଲ ଗୁଡାକ 80 ଟଙ୍କା, 90 ଟଙ୍କା, 200 ଟଙ୍କା, 150 ଟଙ୍କା, ସେ ହଜାର ହଜାର ଟଙ୍କା ଫରେନ୍ ସବୁ ଏକ୍ସପୋର୍ଟ ହେଇକି ଆସୁଛି। କୋଟି କୋଟି ଟଙ୍କାର ଗାଡ଼ି ସବୁ ଆଇଲାଣି, ଆଉ କେତେ କୋଟି ଟଙ୍କାର ଗାଡ଼ି ସେ ରାଷ୍ଟ୍ରପତି ଚଢ଼ୁଛି, ଗୋଟେ ପେପର ମୁଁ ଦେଖୁଥିଲି କେତେ କୋଟି ଟଙ୍କାର, 25 କୋଟି ନା 30 କୋଟି ଟଙ୍କାର ଗାଡ଼ି ଚଢ଼ୁଛି, ଯୋଉ ଆମେରିକାରେ ବାହାର କରା ହେଉଛି, ସେଠି ଗୁଳି ମାରିଲେ କିଏ ମରିବନି, ସେ ଗୁଳି ମାରିଲେ ମରିବନି, ଜମରା ଯାଇଲେ କିଏ ମରିବନି, ତାକୁ କିଏ ମାରିପାରିବେନି, ସେ ଗୁଳି ତାକୁ ଏମିତି ହବ, ସେ ଆକ୍ସିଡେଣ୍ଟ ହେଲେ ତାର କ'ଣ ବେଲୁନ ମାରିବ, ଏଟା ବାହାରିବ, ମରଣଟା ହବ, ତମେ ବେଲୁନ ରଖିବ ନା କିଏ କ'ଣ ରଖିବ। ଏ ଯେତେ ରିସର୍ଚ୍ଚ କରାହଉଛି କେବଳ ବିଷୟଟାକୁ ଗୋଟେ ମଡର୍ଣ୍ଣାଇଜ୍ କରାହଉଛି, ଆଜିକାଲି ବିଷୟଟାକୁ ମଡର୍ଣ୍ଣାଇଜ୍ କରିଦିଆ ହବ, ଗୋଟେ ଲୋକଟା ବିଷୟରେ ପଡ଼ିଲା ଆଉ ବିଷୟରେ ପଡ଼ିଯିବ ଆଉ, ରାଗ ଦ୍ୱେଷ ଭିତରେ ରହିଲା ତା ତା ଜୀବନ ଗଲା, ଭଜନ କ'ଣ କରିବ, ଭଜନ କରିବା ଲୋକ ପାଇଁ ଏଟା କୁହାହଉଛି, ଗୀତା ଜ୍ଞାନ ସାଧାରଣ ଲୋକ ପାଇଁ ନୁହେଁ, ଏସବୁ ଭଜନ ପାଇଁ କୁହାହଉଛି ନା। ସାଧାରଣ ଲୋକଟା କୌଣସି ବୁଝିବ, ଏଠି ଏଠି ଶୁଣୁଟା ମୁଣ୍ଡ ବିନ୍ଧିବ, କ'ଣ ରାଗ ଦ୍ୱେଷ ସ୍ତ୍ରୀ ପୁତ୍ର କନ୍ୟା ଏଗୁଡ଼ା କ'ଣ, ଏ ବାବାଜୀ କହୁଛି ଗୋଟେ ପାଗଳାମୀ କଥା, ନାଇଁ ଆମକୁ ସଂଯମ ହବାକୁ ପଡିବ। ଭଗବାନ ମନା କରିନାହାନ୍ତି ବିବାହ ପାଇଁ, ପ୍ରବାଦ ଲେଖୁଛନ୍ତି ବିବାହ ପାଇଁ ମନା କରିନାହାନ୍ତି, ଧନ ରୋଜଗାର ପାଇଁ ମନା କରିନାହାନ୍ତି, କିନ୍ତୁ ରାଗ ଦ୍ୱେଷ ରହିବନି, ଆସକ୍ତି ହବନି, ତାହେଲେ ତୁମେ ଭୋଜନ କରିପାରିବ, ଆଉ ସେଥିପାଇଁ ନିଷ୍କାମ କର୍ମ ଯୋଗଟା ପଦ୍ଧତି। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ, ହରେ ହରେ ବୋଲ, ହରେ କୃଷ୍ଣ।